ଦଉଛନ୍ତି ବା ଶ୍ରୀକୃଷ୍ଣ ତାଙ୍କୁ ଆହ୍ୱାନ କରୁଛନ୍ତି, ତୁମେ ଆସ, ନିଜ ନିଜର ବସ୍ତ୍ର ତୁମେ ଚିହ୍ନି ତୁମର ବସ୍ତ୍ରକୁ ନେଇଯାଅ। ମୋର ବାଲ୍ୟକାଳରୁ କୌଣସି ମିଥ୍ୟା ପ୍ରବୃତ୍ତି ନାହିଁ ବା ମୁଁ ମିଥ୍ୟା ବଚନ କେବେ କୁହେ ନା। ଏବଂ ପରର ଦ୍ରବ୍ୟ, ଭଗବାନ କୃଷ୍ଣ ଯୋଉ ସୁନ୍ଦର କଥା କହୁଛନ୍ତି, ପରର ଦ୍ରବ୍ୟକୁ ମୁଁ ନଖ ସ୍ପର୍ଶ ବି କରେ ନା। ଯଦି ଇଏ ଚାତୁର୍ଯ୍ୟପୂର୍ଣ୍ଣ ବଚନ, ଚତୁରତାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଆନନ୍ଦ ଆମେ ଗୋପୀମାନେ କିଭଳି ମୋ ଠାରୁ ଆନନ୍ଦ ପ୍ରାପ୍ତ ହୁଅନ୍ତୁ। ଭଗବାନଙ୍କର ଇଏ ହେଉଛି ବଡ଼ ଆଶୀର୍ବାଦ। ଅନାଦି କାଳରୁ ଜୀବ ଯୋଉ ଖୋଜୁଛି ଆନନ୍ଦ ମୋତେ କେମିତି ମିଳିବ, ଏବଂ ଆନନ୍ଦର ନିରବଚ୍ଛିନ୍ନ ଆନନ୍ଦ ଖୋଜୁଛି, ତାକୁ ଗୋଟେ ଆନନ୍ଦ ଦରକାର ଯେଉଁ ଆନନ୍ଦ ଯାକୁ କୌଣସି ବାଧା ପ୍ରାପ୍ତ ହବନି, ବିମଳ ସୁଖ ଯାହା କୁହାଯାଏ, ବିମଳ ସୁଖ, ଯେଉଁ ସୁଖରେ ମଳ ନଥିବ। ଦେହରେ ମଳ ରହିଛି, ମନର ମଳ ରହିଛି, ଚିତ୍ତବୃତ୍ତିରେ ମଳ ରହିଛି, ବିମଳ ସୁଖ ଯିବ କେମିତି ମିଳିବ। ଯେମିତି ଆମର ପାତ୍ରଟା ଖରାପ ପାତ୍ର ଅଛି, ପାତ୍ରରେ ଧୂଳି ଲାଗିଛି, ଆମେ ଭଲ ଜଳଟା ଆଣିଲେ କଣ ହବ, ସେ ବି ମଳା ହେଇଛି, ସେଥିରେ ପାତ୍ରର ଆଉ ଗୁଣ ରହିଲାନି ବା ଜଳର ମିଶିଗଲେ ନା। ସେଭଳି ଆମର ଯେତେବେଳେ ଚିତ୍ତବୃତ୍ତି, ଆମର ମନ ସବୁଗୁଡିକ ମଳ, ବିମଳ କିଛି ନାହିଁ, ମନରେ ମଳ ରହିଛି, ମନରେ ବହୁତ ମଳ, କାମ କ୍ରୋଧ ଏସବୁ ମଳ ରହିଲା, ଈର୍ଷା ଦ୍ୱେଷ ମାତ୍ସର୍ଯ୍ୟ ଏସବୁ ମଳ, ମନର ମଳ। ଜୀବ ବିମଳ ସୁଖ ଖୋଜୁଛି, ଆରେ ଚିନ୍ତା କରିବା ଦରକାର, ମୋର ପାତ୍ର ଯେତେବେଳେ ମୋ ପାତ୍ରରେ ଠିକ ନାହିଁ, ମୋତେ ସୁଖ କୋଉ ଠିକ ମିଳିବ, ମୋତେ କେଉଁ ସୁଖ ମିଳିବ। ଯାହାକୁ ସୁଖ ବୋଲି ଜ୍ଞାନ କରୁଛେ ସେଇଟା ହଉଛି କଣ, କେବଳ ଇନ୍ଦ୍ରିୟର, ଇନ୍ଦ୍ରିୟମାନଙ୍କର ଗୋଟେ ଡିମାଣ୍ଡ ବା ଇନ୍ଦ୍ରିୟମାନଙ୍କର ଗୋଟେ ରହିଛି ଦାବି, ଇନ୍ଦ୍ରିୟମାନଙ୍କ ଗୋଟେ କିଛି ଗୋଟେ ପ୍ରତ୍ୟେକ ସ୍ଥିତିରେ, ଗୋଟେ ପ୍ରତ୍ୟେକ ପ୍ରତିସ୍ଥିତିରେ ଇନ୍ଦ୍ରିୟମାନଙ୍କର କିଛି ଡିମାଣ୍ଡ ରହିଛି। ଏଇଟା ଗରମ ଦିନ, ଇନ୍ଦ୍ରିୟମାନେ କଣ ଡିମାଣ୍ଡ କରୁଛନ୍ତି, ମୋତେ ଥଣ୍ଡା ଦରକାର, ଏଇଟା ଇନ୍ଦ୍ରିୟମାନଙ୍କର ଗୋଟେ ଡିମାଣ୍ଡ। ଜୀବ ବର୍ତ୍ତମାନ ଇନ୍ଦ୍ରିୟମାନଙ୍କର ଅଧୀନରେ ରହିଛି, ସେ ବିମଳ ସୁଖକେ ପାଇପାରିବନି। ଯେ ଗୋସ୍ୱାମୀ କୁହାଗଲା ଆଉ ଗୋ ଦାସ କୁହାଗଲା, ଏ ଗୋସ୍ୱାମୀ ଏଥିପାଇଁ ଲଗାଯାଏ, ଗୋସ୍ୱାମୀ ସେମାନେ ଇନ୍ଦ୍ରିୟମାନଙ୍କର ସ୍ୱାମୀ ହେଇଗଲେ, ସେମାନେ ଇନ୍ଦ୍ରିୟମାନଙ୍କର ଅଧୀନରେ ନାହାନ୍ତି, ସେମାନେ ବିମଳ ସୁଖ ପାଇପାରିବେ। ଇନ୍ଦ୍ରିୟମାନେ ଯେପର୍ଯ୍ୟନ୍ତ ଆମକୁ କଣ୍ଟ୍ରୋଲ କରି ରଖିଛନ୍ତି, ସୁଖଟା ସିଏ ହିଁ ନଉଛନ୍ତି। ଜୀବ ଗୋଟେ କେତେ ଭ୍ରମରେ ପଡିଛି, ସୁଖୀ ଜୀବ ନାହିଁ, ଆତ୍ମା ସୁଖୀ ନାହିଁ, କିଏ ସୁଖୀ, ଇନ୍ଦ୍ରିୟମାନେ ସୁଖୀ। ଯେମିତି କ୍ରୋଧ ଆସିଲା ତୁମେ ଯାକ ଆଉ ବାଡ଼େ ଦେଲ, ସୁଖୀ କିଏ ହେଇଗଲା, ମନ, ତାର ସୁଖଟା ସିଏ ହିଁ ଲୁଟୁଛି। ଭ୍ରମ କେତେ ବଡ ଭ୍ରମରେ ଭଗବାନ ପ୍ରଭୁଙ୍କର ଏ ମାୟା ଜୀବ ବୁଝିପାରୁନି କିଛି। ସୁଖ ଗୋଟେ କଣ ଅଛି, ଭୋକ ଲାଗୁଛି, କ୍ଷୁଦାରେ ପୀଡା ଆସୁଛି ନା, ତାକୁ ଦରକାର ଭୋଜନ, ସେ ପାଇଗଲା ତ ସିଏ ସନ୍ତୁଷ୍ଟ, ଜୀବ ସନ୍ତୁଷ୍ଟ। ସେଥିରେ ପ୍ରହ୍ଲାଦ ମହାରାଜ ଲେଖିଲେନି, ଜିହ୍ୱା କେଚ୍ୟୁତ ହେ ଅଚ୍ୟୁତ, ଜିହ୍ୱା ଗୋଟେ ଦିଗରେ ମୋତେ ଟାଣୁଛି, ଚକ୍ଷୁ ଗୋଟେ ଦିଗରେ ମୋତେ ଟାଣୁଛି, ହସ୍ତ କର୍ଣ୍ଣ ସବୁ ଇନ୍ଦ୍ରିୟମାନେ ମୋତେ ଗୋଟିଏ ଗୋଟିଏ ଦିଗରେ ଟାଣୁଛନ୍ତି। ମୋର ଅବସ୍ଥା କେମିତି ହେଇଛି ନା, ମୁଁ ଜଣେ ବ୍ୟକ୍ତି ଯେଭଳି ଗେହ ପତ୍ନୀ ନୁଣନ୍ତି, ସପତ୍ନୀ ଗେହ, ବହୁ ସ୍ତ୍ରୀ ଥିବେ ଗୋଟିଏ ପତି ଥିବ, ତାକୁ ଯେମିତି ନୁଣନ୍ତି, ତାକୁ ଯେମିତି ଲୁଣ୍ଠନ କରନ୍ତି, ଲୁଣ୍ଠନକାରୀ ଜଣେ ବସିକି ଯେତେବେଳେ ବସିକି ଚିନ୍ତନ କରିବ ଆଧ୍ୟାତ୍ମିକ ସ୍ତରରେ, ଗୁରୁକୃଷ୍ଣଙ୍କ କୃପାରୁ ତାର ସେବାକୁ ଗୁରୁକୃଷ୍ଣ ସ୍ୱୀକାର କଲା ପରେ, ସେତେ ବସିକି ଚିନ୍ତା କରିବ, ଆରେ ମୋର ସୁଖଟାକୁ କିଏ ଲୁଣ୍ଠନ କରୁଛନ୍ତି, ଆତ୍ମସୁଖ କିଏ ମୋର ଲୁଣ୍ଠନ କରୁଛି, କିଏ ଆତ୍ମସୁଖକୁ ଲୁଣ୍ଠନ, କଣ ଆତ୍ମସୁଖ ପାଖକୁ ପହଞ୍ଚେଇ ବି ଦଉନାହାନ୍ତି, କିଏ ଲୁଣ୍ଠନ କରି ଖାଉଛନ୍ତି ଇନ୍ଦ୍ରିୟମାନେ। ଆମର ସୁଖଟା କଣ ଆମେ ଆଉ କିଛି ଜାଣିପାରୁନି, ସୁଖ ଗୁଡା ସିଏ ସବୁ ତାଙ୍କର ଯାହା ଡିମାଣ୍ଡ ସେଟା, ସେଥିପାଇଁ ଆମେ କର୍ମ କରୁଛେ। ମୋର ମନ ହଉଛି ମୁଁ ଏଠିକି ଯିବି, ସେଟା କାହାର ସୁଖ, ମନର, ମୋର ମନ ହଉଛି ଏଟା ମୁଁ ଖାଇବି, ଯିବା ସହିତ ମନର ଏଟା ସମ୍ପର୍କ ରହିଛି। ବିମଳ ସୁଖ ପ୍ରାପ୍ତ ହେଇପାରିବାନି, ବିମଳ ସୁଖ କେବଳ ଭଗବାନ ଦେଇପାରିବେ। ଦେଖ ଆଜି ଗୋପୀମାନଙ୍କୁ କେବଳ ପରିହାସ କରୁଛନ୍ତି, ପରିହାସ ନୁହେଁ, ସେମାନେ ଛୋଟ ଝିଅମାନେ ସବୁ, କୁମାରୀମାନେ, ସେମାନେ ପତିରୂପରେ ପାଇବା ପାଇଁ ଚାହୁଁଛନ୍ତି ନା, ଭଗବାନ ତାଙ୍କୁ ସୁଖ ଦଉଛନ୍ତି, ମଧୁର ଅମୃତ ବଚନ ଦଉଛନ୍ତି। ଜୀବର ଦୁଃଖୀ ସୁଖୀ, ଜୀବ ଧନୀ ଗରିବ ଇଏ ବଡ ଜିନିଷ ନୁହେଁ, ସେ ରାଜା ପ୍ରଜା ବଡ ଜିନିଷ ନୁହେଁ, ସାଧୁ ଗୃହସ୍ଥ ବଡ ଜିନିଷ ନୁହେଁ। ତାକୁ ଚିନ୍ତା କରିବା ପଡ଼ିବ, ମୋର ସ୍ଥିତିଟା କେଉଁ ସ୍ଥିତିରେ ମୁଁ ରହିଛି, ମୁଁ ଗୃହସ୍ଥ ହୁଏ ବା ବ୍ରହ୍ମଚାରୀ, ମୋ ସ୍ଥିତି ମୋର ଇନ୍ଦ୍ରମାନଙ୍କର ପ୍ରତି କିଭଳି ରହୁଛି। ସେ କିଛି ଯେ ସ୍ପିରିଚୁଆଲ ଲାଇନ କେ ଆସିବ ସେ ବୁଝିପାରିବ, ଆରେ ମୋର ଇନ୍ଦ୍ରମାନେ ଏତେ ପ୍ରଭାବଶାଳୀ, ମୋର ମନ ଏତେ ପ୍ରଭାବଶାଳୀ, ମୋର ଏତେ ଜିଦ୍ଗର ମନୋଭାବ। ନିଜକୁ ତର୍ଜମା କରିବାକୁ ପଡେ, ଭଜନ ଗୋଟେ କିଛି ନୁହେଁ, ଭଜନ ଯୋଉ ହଉଛି ଭଜନର ଅନ୍ୟ ଅର୍ଥ ହଉଛି ପ୍ରହାର। ଭଜନଟା କଣ, ଯେ ଭଗବାନଙ୍କ ଯୋଉ ନାମ କରୁଛେ କଥା ଶୁଣୁଛେ, ଇଏ ହଉଛି ମନକୁ ଗୋଟେ ପ୍ରହାର ଦିଆଯାଉଛି। ମନକୁ ଆମର ବୁଦ୍ଧି ଦ୍ଵାରା ଆମେ ପ୍ରହାର ଦେଇପାରିବା ନାହିଁ, ସେ ମନକୁ ହାୟର ଏଇସବୁ ଭାଗବତର ବାଣୀ ଆଚାର୍ଯ୍ୟଙ୍କର ବାଣୀ କହିବା ଦ୍ଵାରା ମନକୁ ବାଡ଼ା ହଉଛି, ନହେଲେ ତ ପାରିବାନି ମନକୁ। ଏ ଶ୍ରବଣ କୀର୍ତ୍ତନ କି ଚାଲିଛି ବୋଲି କିଛି ଚାଲି, ତୁମେ ଏଇଟା ବନ୍ଦ କରି ଦେଖିବ ତାପରେ କଣ ହବ, ଆଉ ସବୁ ଜିନିଷ ତୁମକୁ ଓଲଟା ଲାଗିବ। ସେମାନେ ସବୁବେଳେ ତୁମେ ଲୁଣ୍ଠୁଛନ୍ତି ନା, ସେମାନେ କେବେ ଚାହୁଁନାହାନ୍ତି ଏ ବିମଳ ସୁଖ ଗୋଟେ ଜୀବ ପ୍ରାପ୍ତ ହଉ, ବିଶେଷ କରି ଇନ୍ଦ୍ରିୟ ଆଉ ମନ ମାନେ ଏମାନେ ଚାହୁଁନାହାନ୍ତି ଏ ଜୀବ ଏକାନ୍ତ ରହିକରି ବିମଳ ସୁଖ ପ୍ରାପ୍ତ ହଉ। କାହିଁକି ଅନାଦି କାଳ ତ ଜୀବ କଣ କରିଛି ନା, ଆମ ସାଙ୍ଗରେ ବନ୍ଧୁତା କରିକି ଆସିଛି ସେ ଆତ୍ମା, ସେ ଆଜି କାହିଁକି ଛାଡ଼ିକି ଚାଲିବ, ସେମାନେ କେବେ ଛାଡ଼ୁନାହାନ୍ତି ଗୋଟେ ଜୀବକୁ, ବିଭିନ୍ନ ସୁଖ ଦ୍ଵାରା ତାକୁ ପ୍ରଲୋଭିତ କରି ରଖିଛନ୍ତି। ଲୀଳାରୁ ଦେଖିବା ଦରକାର, ଯେଉଁମାନେ ଶୁଦ୍ଧ କାମନା କରୁଛନ୍ତି ତାଙ୍କୁ ହିଁ ବିମଳ ସୁଖ ମିଳିବ। ଶୁଦ୍ଧ କାମନା କଣ, କୃଷ୍ଣଙ୍କୁ ସେବା କରିବା, କୃଷ୍ଣଙ୍କୁ ସୁଖ ଦେବା। ଜୀବ ସୁଖ ଯୋଉ ଖୋଜୁଛି, ସୁଖଟା ହେଉଛି ଗୋଟେ ସରଳ ସଂଜ୍ଞା ଆଜ୍ଞା, ସୁଖର ହଉଛି ସରଳ ସଂଜ୍ଞା ହଉଛି ତୁମେ ସୁଖୀ କର ସୁଖ ପାଇବ, ଜଣକୁ ସୁଖୀ କର ସୁଖ ପାଇବ। ବାହାର ଦୁନିଆରେ ବି ସେଇ ଜିନିଷ, ମା କାହିଁକି ସୁଖୀ ହୁଏ ପିଲାମାନଙ୍କୁ, ସେ ଛିଡ଼ା ଲୁଗା ପିନ୍ଧୁ ତା ପୁଅ ଯଦି ଗୋଟେ ଭଲ ସାର୍ଟ ପିନ୍ଧିଛି, ତା ପୁଅ ଯଦି ଭଲ ଡ୍ରେସ ପିନ୍ଧିଛି ସେ ଖୁସି ହେଇଯିବ, ସେ ନିଜେ ପିନ୍ଧିବ ଛିଡ଼ା ଲୁଗା, ଗୋଟେ ତରକାରୀ କରିଥିବ ତରକାରୀ କୁହନ୍ତି ନା ସବ୍ଜି, ସବ୍ଜି ବନେଇଥିବ ଭଲ ସବ୍ଜି ହେଇଛି, ତା ସ୍ତ୍ରୀ ଖାଇବୁ ତା ସ୍ୱାମୀ ଖାଇବୁ ଦେଇଦେବ ପୁଅ ଖାଇବୁ ଦେଇଦେବ କିଛି ନଥିବ, ମୁଁ ଦେଖି ସୁ କରିବ ମା ମାନେ ଏ ଯୋଉ କଣ ସେଟା ତେନ୍ତୁଳି ସେ କରିବେ ଲୋକ ନା, ପିଆଜ ଟିକେ ଲୁଣ ଟିକେ ତେନ୍ତୁଳି ଖାଇଦେବେ, ଖୁସିରେ ଖାଇଦେବେ, ମୋ ଛୁଆ ତ ଖାଇଲେ ଆଉ। ଆରେ ବାହାର ଦୁନିଆକୁ ବି ଦେଖ, ଆତ୍ମାର ଧର୍ମ ହେଲା ସୁଖୀ କରିକି ସୁଖୀ ସୁଖ ସୁଖୀ ହବ, ସେ ଅନ୍ୟକୁ ସୁଖ ଦେଇକି ସେ ସୁଖୀ ହବ, ଏଇଟା ଆତ୍ମାର ଧର୍ମ। ଜୀବ ସେୟା ହିଁ କରୁଛି ବର୍ତ୍ତମାନ ସୁଦ୍ଧା, ବର୍ତ୍ତମାନ ସୁଦ୍ଧା ଜୀବ ଯେତିକି ଭୋଗ କରୁନି ସେ ଅଧିକା ଭୋଗ ଦଉଛି। ପ୍ରଜ୍ଞା କରି ତୁମେ ଦେଖ, ପଚାର ଜଣେ ଗୃହସ୍ଥ, ଏଇ ଗୃହସ୍ଥ ନ ପଚାର, ତାଙ୍କ ସୁଖ କଥା ଚିନ୍ତା କେତେ କରୁଛନ୍ତି, ଝିଅର କଣ ହେଲା ସ୍ତ୍ରୀର କଣ ହେଲା, ତୁମେ ଅଧିକ ଚିନ୍ତା କରିବାକୁ ପଡିବ ହିଁ ତାଙ୍କୁ, ତୁମ ଧର୍ମଟା ସେୟା। ସେ ଭଲ ହେଇଗଲେ ତାଙ୍କର ତୁମ ଗରମ ହଉଛି, ଲୋକ ସେ ବସିଥିବ ସେ ପାଖରେ ସେ ଘର, ତୁମ ଗରମ ହଉଛି, ଗାଡିରେ ବି ଯାଉଥିବ ଦେଖିବ, କାର୍ରେ ବି ଯାଉଥିବ, ଟ୍ରେନ୍ରେ ବି ବସିଥିବ, ସବୁବେଳେ ପଚାରେ ଖାଇଲୁଣ ଭଲ ଲାଗୁଛି, ଦେହ ଟିକେ ଭଲ ଲାଗୁଛି, ସବୁବେଳେ ତାଙ୍କ ସୁଖ କଥା ଚିନ୍ତା କରେ, କାରଣ ଆତ୍ମାର ଧର୍ମ। କେହି ସଂସାରରେ ନାହିଁ ସେ କହିବ ପାଗଳ ଭଳିଆ ମୁଁ କେବଳ ଖାଇ ପିଇମି ବୋଲି, ଏମିତି କେହି ଜଣ ସଂସାରରେ ନାହିଁ। ତୁମେ ଖୋଜି 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 ତୁମେ ଦେଖ, ପ୍ରତ୍ୟେକ ଜୀବ ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ ସେ କାହାକୁ ଗୋଟେ ସୁଖ ଦେଇକି ସୁଖୀ ହଉଛି, ତାର ସୁଖ ପରିମାଣ ବହୁତ କମ୍ ପାଉଛି, ଅଧିକା ସୁଖ ଦଉଛି। ସେଇଟା ମୁଁ ଭଗବାନ ପାଇଁ କାହିଁ ନ କରିବି, ସେଥିପାଇଁ ସେ ଗୋଟେ ଶବ୍ଦ ଲଗେଇଲେ ନା, ସେ ଶବ୍ଦଟାକୁ ବୁଝିବାର ଅଛି। ଭକ୍ତି ନାଟକ ଲେଖିଲେ ନା, ଶୀତ ଆତପ ବାତ ବରିଶନ ଏ ଦିନ ଯାମେ ନିଜାଗିରେ ବିଫଲେ ସେ ବିନୁ କୃପଣ ଦୁର୍ଜନ ଚପଲ ସୁଖ ଲବଲା। ଇଏ ଦୁର୍ଜନ କଣ ଲେଖିଲେ, ଯୋଉ ବିଫଲେ ସେ ବିନୁ କୃପଣ ଦୁର୍ଜନ, ଏ ଦୁର୍ଜନ ଶବ୍ଦରେ ଚପଲ ଟିକେ ଅଳ୍ପ ଟିକେ ସୁଖ ପାଇ ବୋଲି ଏମାନଙ୍କର ମୁଁ ସେବା କରୁଛି, ଶୀତ ଆତପ ବର୍ଷା ଖରା କିଛି ନ ମାନିକି ମୁଁ କରୁଛି, ତୁମ ସୁଖ ଟିକେ ଦରକାର ନା, ସୁଖ ମାନେ ଆଉ ଜଣେ ତୁମକୁ ଦବ ସୁଖ, ତୁମେ ସୁଖ କିଛି ପାଇପାରିବେ। ଆତ୍ମା ଯୋଉ କୁହନ୍ତି ନା ଆତ୍ମାର, ଆତ୍ମାର ଯୋଉମାନେ ରମଣ କରନ୍ତି, ନିଜ ସୁଖ କିଛି ନାହିଁ ଯିବାର, କଣ ବୁଝିପାରୁଛ କି ନାହିଁ, ତୁମକୁ ଜଣେ ସୁଖ ଦରକାର ସବୁଥିରେ, ଦେଖ ଗୋଟେ ବାହାର ସୁଖ ଆହାର ପାଇଁ, ତୁମ ଦେହରେ କିଛି ନାହିଁ, ବାହାର ଗୋଟେ ଜିନିଷ ଆସିବ ସବୁ ବାହାରୁ, ଦେଖ ତୁମେ ଭିତର କିଛି ସୁଖ ନାହିଁ, ଭିତରେ କେବଳ ଗୋଟିଏ ସୁଖ ଅଛି କୋଉଟା, ଆତ୍ମସୁଖ, ଆଉ ସବୁ ବାହାର ପଶୁଛି, ପାଣି ପିଇବ, ଖାଦ୍ୟ ଖାଇବ, ବିବାହ ହବ ଗୋଟେ ସ୍ତ୍ରୀ ଦରକାର ଇନ୍ଦ୍ର ସୁଖ ପାଇଁ, ଯାହାକୁ ସବୁ ବାହାରୁ ଆସିବ, ଭିତର ସୁଖ କେବଳ ଗୋଟିଏ, ଭିତରେ ଗୋଟିଏ ସୁଖ ରହିଛି ସେ ଆତ୍ମା, ସେଟା କଣ ଭକ୍ତି ସୁଖ ସେଇଟା କେବଳ ଗୋଟିଏ ଅଛି, ଆଉ ସବୁ ବାହାର ସୁଖ, ସବୁ ବାହାର ସୁଖ। ଆଉ ସେଇ ବାହାର ସୁଖଟା ଯୋଉ ମିଳିବ ସେମିତି ମିଳିବନି, ସୁଖୀ କଲା ପରେ ମିଳିବ। ଜଣକୁ ସୁଖୀ ସୁଖୀ କଲା ପରେ ତମ ସ୍ତ୍ରୀଙ୍କୁ ଭଲ ଖାଇବା ପିଇବା ଦେଇ ଭଲ ବ୍ୟବସ୍ଥା କରିଥିବ, ସେ ଗୋଟେ ଗଣ୍ଡେ ରୋଷେଇ କରିକି, ଯଦି ରାଗିଥିବ କିଛି କରିବନି, ଖାଅ ନ ଖାଉଛ ପଖାଳ ହଉଛି, ତୁମେ ପୋଡି ଖାଉଛ ଖାଅ ନହେଲେ ନାହିଁ, କେହି ବି ଏକାକୀ ସୁଖ ପାଇପାରିବନି। ସେଥିପାଇଁ ପ୍ରଭୁପଦ ମହାରାଜ କହୁଛନ୍ତି, ପ୍ରଭୁପଦ ମହାରାଜ ଗୋଟେ ଭାବାର୍ଥରେ ଲେଖିଛନ୍ତି, ସେ ଆଚାର୍ଯ୍ୟ ନା, ଆଚାର୍ଯ୍ୟଙ୍କର ପ୍ରତି ତୁମର ଆନୁଗତ୍ୟ ନ ରହିଲା, ସମ୍ପୂର୍ଣ୍ଣ ଆନୁଗତ୍ୟ ନ ରହିଲା, ତୁମେ ପ୍ରତ୍ୟେକ ସୁଖୀ ଜାଣିପାରିବନି। ପ୍ରଭୁପଦ କେତେ ସୁନ୍ଦର ସେ ଆଚାର୍ଯ୍ୟ ସେ ଜାଣିଛନ୍ତି, ଫଟକି ଲେଖିଦେଲେ, ଦେଖ ଏପରି ଗୋଟେ ଧନୀ ଲୋକ ତାର ପୁତ୍ର ନଥିଲେ ତାକୁ ସୁଖ ଲାଗେନା, ତାର ସବୁ ଅଛି, ସେ କଣ କରୁଛି, ଗୋଟେ ଆଡପ୍ସନ କଣ କୁହାଯିବ, ପୋଷ୍ୟ ପୁତ୍ର କରୁଛି, ତାର ତାକୁ ସୁଖ, ତାକୁ ଆଉ ଜଣେ ସୁଖ ଦରକାର। ଆଜ୍ଞା ସୁଖ ପୁଣି କେମିତି ଗୋଟିଏ କି ଯିବ, କେତେଟା ସୁଖ ଖୋଜୁଛି, ସ୍ତ୍ରୀ ହେଇଗଲା, ସ୍ତ୍ରୀ ବିବାହିତ ଲୋକ ପାଇଁ ପ୍ରଥମେ ଥିଲେ ବିବାହ ହେଇଥିଲେ, ପୁଅ ସୁଖ ପାଇଁ କି ବିବାହ ହେଇଥିଲା, ମୋର ଗୋଟେ ପୁଅ ହବ ବିବାହ ହେଇଥିଲା ନାହିଁ। ଦେଖ ଭଗବାନ କେମିତି ଗୋଟେ ଜୀବକୁ ପକେଇଛନ୍ତି, କେହି ବୁଝିପାରିବେନି। ପ୍ରଥମେ ଥିଲେ ବିବାହ ହୁଏ କଣ, ସେ ସ୍ତ୍ରୀ ସୁଖଟା, ସ୍ତ୍ରୀ ଚାହୁଁଛି ପୁରୁଷ ପାଖରୁ ସୁଖ ନବ, ପୁରୁଷ ଚାହୁଁଛି ସ୍ତ୍ରୀ ପାଖ, ସେଇଟା ସେ ସୁଖଟା ସାରିଛି, ତାପରେ ପୁତ୍ର ସୁଖ ସନ୍ତାନ ପୁଅଟା, ସେ ପାଠ ପଢିବ, ସେ କେମିତି ତାକୁ ସ୍କୁଲ ନେଇଯିବି, ସେ ଗୋଟେ ଭଲ ମଣିଷ ହବ, ତା ସେ ସୁଖ, ପୁଣି ବହୁ ସୁଖ, ପୁଅ ବାହାରେ ବୋହୁ ଆଇଲା, ପୁଣି ନାତି ସୁଖ, ସେ ତାର ଆତ୍ମାଟା ହଁ ସେ ଖୋଜିବ କେବଳ, ଖାଲି ଆତ୍ମା କଣ କରୁଛି ତାର ଅନ୍ୱେଷଣ। ସେଥିପାଇଁ ପ୍ରଭୁପଦ ଲେଖେ କଣ, ଆତ୍ମାର ଅନ୍ୱେଷଣ, ଆମେ କାହାର ଅନ୍ୱେଷଣ କରୁଛେ, ଜଡ ସୁଖର ଶରୀରର ଅନ୍ୱେଷଣ କରୁଛେ ସବୁବେଳେ। ଦେଖ ଜଣେ ଜଣେ ଆଉ ଗୋଟେ ସୁଖ ଖୋଜୁଛି, ଜଣେ ଆଉ ଗୋଟେ ସୁଖ ଖୋଜୁଛି, ତାର ସୁଖ ଦରକାର, ସେ କହିକି ରହିପାରିବନି। ବିମଳ ସୁଖ କେବେ ମିଳିପାରିବନି, ଏ ସଂସାର କେମିତି ମିଳିବ, ଆଉ ବିମଳ ସୁଖଟା କେବଳ ଭଗବାନ ହିଁ ଦେଇପାରିବେ। ଗୁରୁ ବୈଷ୍ଣବଙ୍କ କୃପାରୁ ଯଦି ଭଗବାନ ପ୍ରସନ୍ନ ହେଇଗଲେ, ସଦଗୁରୁ ପ୍ରସନ୍ନ ହେଇଗଲେ, ବିମଳ ସୁଖ ଆସିବ, ସେଥିରେ ଆଉ କୌଣସି ଦୁଃଖ ନାହିଁ। ଯେମିତି ଗୋପୀମାନେ କେଉଁ ସୁଖ ପାଉଥିଲେ, ଶହେ ବର୍ଷ ଚାଲିଗଲେ କୃଷ୍ଣ, ବିମଳ ସୁଖ ପାଉଥିଲେ। ତେଣୁ ଏଇ ଯୋଉ ବସ୍ତ୍ରକୁ ସବୁ ଧରିଛନ୍ତି କିଏ, ବସ୍ତ୍ରକୁ ନେଇ ବାନ୍ଧିଛନ୍ତି କେମିତି ବୃକ୍ଷରେ, ଡାକୁଛନ୍ତି ବର୍ତ୍ତମାନ ତୁମେ ସବୁ ଜଣେ ଜଣେ ଆସ ଏବଂ ପରିହାସ କରୁଛନ୍ତି। ଏ ପରିହାସର ଅର୍ଥ କେବଳ ଗୋଟିଏ ଜିନିଷ, କଣ, କିଭଳି ଗୋପୀମାନଙ୍କୁ ସୁଖ ଦେବା। ଗୋପୀମାନେ ଯୋଉ ଏକ ମାସ ଧରି ବ୍ରତ କରିଛନ୍ତି ମତେ ପତି ରୂପରେ ପାଇବା ପାଇଁ, ପତିର ପ୍ରଥମ କାର୍ଯ୍ୟ ହେଉଛି, ପତି ଜାଗତିକ ପତିମାନେ ବି ସୁଥିଲେ, ଯୋଉ ଜଣେ ବିବାହ ଥିଲେ ସଂସାର ଲୋକ, ତାଙ୍କର ପ୍ରଥମ କାର୍ଯ୍ୟ ହେଲା ଗୋଟେ ସୁରକ୍ଷା ଦେବା ଆଉ ଭରସା ଦେବା। ରାମଜୀ କାହିଁକି ଦୁଃଖୀ ହଉଥିଲେ, ମୁଁ ସୀତାଙ୍କୁ ସୁରକ୍ଷା ଦେଇପାରିଲିନି। ପତିର ଦୁଇଟା ବିଶେଷ ଧର୍ମ, ପ୍ରଥମ ହେଲା ସୁରକ୍ଷା ଦେବା, ଭବିଷ୍ୟତ ସୁରକ୍ଷା, ଯେମିତି ସିଏ କେବେ ଅନପ୍ରୋଟେକ୍ଟେଡ୍ ଫିଲ୍ କରିବେନି, ଅସୁରକ୍ଷିତ ମନେ କରିବେନି। ସ୍ତ୍ରୀ ସବୁବେଳେ ସୁରକ୍ଷିତ, କଣ ଭାବୁଥିବ ମୋର ସ୍ୱାମୀ ମୋତେ ସବୁ ପ୍ରକାର ରକ୍ଷା, ମୋର ଟଙ୍କା ପଇସା ଚାଲିଗଲେ ବି, ମୋର ଯୌବନ ଚାଲିଗଲେ ବି, ମୁଁ ବୁଢ଼ୀ ହେଇଗଲେ ବି, ସେ ମୋର ସ୍ୱାମୀ, ସେ ମୋର ଦାୟିତ୍ୱ ନାହିଁ। ସ୍ୱାମୀର ଦାୟିତ୍ୱ କଣ କରିବା ଦରକାର, ପ୍ରଥମେ ସୁରକ୍ଷା ଦେବା ଦରକାର, ଦ୍ୱିତୀୟରେ କଣ କରିବା ଦରକାର, ପ୍ରଥମ କଣ କହିଲି, ସ୍ୱାମୀର ଦୁଇଟା ଜିନିଷ ରହିଛି ନା, ସେ ସୁରକ୍ଷା ଦେବ ଆଉ ସେ ସୁରକ୍ଷିତ ରହୁ ସୁଖ ରହୁ। କୃଷ୍ଣ ପ୍ରଥମେ ଆଗେ ସୁଖ ଦେବା ପାଇଁ ଚାହୁଁଛନ୍ତି। ଦେଖ ଜଗତରେ କେହି ସୁଖ ନ ପାଇକି ସୁଖ ଦିଅନ୍ତିନି, ଦେଖ ତା ପରୀକ୍ଷା କରେ, ଜଗତରେ ଯିଏ ଯାହାକୁ ସୁଖ ଦଉଛି ସେ ଆଗେ କଣ କହୁଛି, ହଁ ସୁଖ ପାଉଛି ସୁଖ ଦଉଛି। ବର୍ତ୍ତମାନ ଜଗତଟା ଜଗତରେ ବଞ୍ଚିବାଟା କଷ୍ଟ କାହିଁକି, ଏଟା ଗୋଟେ କମ୍ପିଟିସନ, କଣ ବୁଝିପାରୁଛ କି ନାହିଁ, ବୁଝିପାରୁନ, ଜଗତରେ ବଞ୍ଚିବାଟା ଏଥିପାଇଁ କଷ୍ଟ, ସମସ୍ତେ ସମସ୍ତେ ଛକୁଛନ୍ତି କଣ, ନିଜ ସୁଖ। ତ ତୁମେ ଯଦି ସ୍ତ୍ରୀକୁ ଭଲ ପାଇଲ, ସ୍ତ୍ରୀ ତୁମକୁ ଭଲ ପାଇବ, ତୁମେ ଯଦି ଭାଇକି ଭଲ ପାଇଲ, ସେ ତୁମକୁ ଭଲ ପାଇବ, ତୁମେ ସୁଖ ଦେଲେ ସୁଖ ପାଇବ। ଏଟା ବଡ ମାନେ କଣ କହୁଛି, ଛକା ପଞ୍ଜା ଜାଣିଛ ନା, ଛକା ପଞ୍ଜା କୁହନ୍ତି, ଛକା ପଞ୍ଜା ଯିବନି ସବୁବେଳେ, ତୁମେ ଦେଖୁନା ସ୍ୱାମୀ ସ୍ତ୍ରୀ ହଉ ଭାଇ ଭାଇ ହଉ ଛକା ପଞ୍ଜାକି ଚାଲି ସବୁବେଳେ ଚାଲିଥିବେ, ତୁମେ ଏମିତି କହିଲ, ତୁମେ ଏଟା କଲ, ତାର ସୁଖଟା ଦରକାର, ତୁମର କଣ ଦରକାର, ତୁମେ ଯେ ଯାଉଛ ତୁମର ସୁଖ ଦରକାର, ବଞ୍ଚିବ କେମିତି ତୁମେ ଏ ଜଗତରେ। ସେ ଚାହୁଁଛି ତାର ସୁଖ, ତାର ଯୋଉ ପ୍ଲାନ ହିସାବରେ ସୁଖ, ତୁମେ ଚାହୁଁଛ ତୁମର ପ୍ଲାନ ହିସାବରେ ସୁଖ, ତା ଦିଟା ମାଇଣ୍ଡ ରହିଲା, ଦୁଇଟା ଯୋଜନା ରହିଲା ଡିଫିକଲ୍ଟ କିନ୍ତୁ ଏଟା କଣ ପୂର୍ବରୁ ଯୋଉ ବୈଦିକ ସଭ୍ୟତା ଥିଲା ଏମିତି ନଥିଲା ଯେମିତି ସୀତା ମାତା ପୁରା ସିଧା ଦ୍ରୌପଦୀ ଇ ପୁରା ପତିର ଆନୁଗତ୍ୟ ରହୁଥିଲେ ଭରତ ଭାଇ ସେ ଭାଇର ଆନୁଗତ୍ୟ ରହୁଥିଲେ ଲକ୍ଷ୍ମଣ ଆନୁଗତ୍ୟ ରହୁଥିଲେ ଯେଉଁ ଯଯାତିଙ୍କର ପୁତ୍ର ପୁରୁ ଆନୁଗତ୍ୟ ରହୁଥିଲେ ସବୁ ଆନୁଗତ୍ୟରେ ଥିଲେ ସେଥିପାଇଁ ତାଙ୍କୁ ସେ ପୁତ୍ରଟା ସୁଖ ଦଉଥିଲା ପାଣ୍ଡବମାନଙ୍କୁ ଦ୍ରୌପଦୀ ସ୍ତ୍ରୀ ସୁଖ ଦଉଥିଲା ଭରତ ରାମଜୀଙ୍କୁ ଭାଇ ସୁଖ ଦଉଥିଲା ରାମଜୀ ସୁଖ ପାଉଥିଲେ ଭାଇଙ୍କ ଯୋଗୁଁ ବର୍ତ୍ତମାନ କିଏ କହିପାରିବ ମୁଁ ସୁଖ ପାଉଛି ମୋ ସ୍ତ୍ରୀ ପାଇଁ କଣ କହିବ ମୁଁ ଦୁଃଖ ପାଉଛି ତା ପାଇଁ ମୁଁ ଦୁଃଖ ପାଉଛି ମୋ ଭାଇ ପାଇଁ କେବେ କହିପାରିବିନି ମୁଁ ତା ପାଇଁ ସୁଖ ପାଉଛି ବୋଲି କାହିଁକି ସମସ୍ତଙ୍କର ଧର୍ମ ହେଲା ସେ ସୁଖୀ ହେଲେ ତୁମକୁ ସୁଖ ଦେବେ ନହେଲେ କେହି ଦେବେନି ତ ତୁମେ ଯାଉଛ ତୁମ ସୁଖ ସେ ଯାଉଛି ତାର ସୁଖ ଯଦି ବାଜିଗଲା ତ ଠିକ ବାଜିଗଲା ଚାଲିଥିବ ଗାଡି ଏଇଟା ଏବେ ଚାଲି ଚାଲିଛି ତୁମେ ତୁମ ସୁଖ ଚାହୁଁଛ ସେ ତୁମ ସୁଖ ଚାହୁଁଛନ୍ତି ଏଭଳିଆ ଦିଆ ଦିଇ ହେଇକି ଚାଲିଥିବ ସବୁବେଳେ ଦେଇପାରିବ କି ଯଦି ନ ଦେଇପାରିବ ଝଗଡା ଆରମ୍ଭ ହେଲା ଏଟା ଜଗତ ଆଉ କିନ୍ତୁ ଭଗବାନଙ୍କର ସେଟା ନାହିଁ ଭଗବାନ ଯେତେବେଳେ ଭକ୍ତ ଯେତେବେଳେ ଭଗବାନଙ୍କର ଶରଣ ଯିବ ଭଗବାନଙ୍କର ପ୍ରଥମ ନିୟମ କଣ ଆଗେ ମୁଁ ତାକୁ ସୁଖ ଦେବି ଆଗେ ତାଙ୍କର କାମ ସର୍ତ୍ତ ଦେଖନ୍ତିନି ପ୍ରଭୁ ସର୍ତ୍ତ ଦେଖିବେନି ଅବଶ୍ୟ ଗୀତାରେ ସର୍ତ୍ତ କହିଥିଲେ କଣ ଇଏ ଯଥା ମାମ ପ୍ରପଦ୍ୟନ୍ତେ ତାଙ୍କ ସତେଇବ ବୋଝା ଆମେ କିନ୍ତୁ ପ୍ରିନ୍ସିପୁଲ ହିସାବରେ ଦେଖାଯିବ ଭକ୍ତ ଯେତିକି ଶରଣ ଯାଇଛି ଭଗବାନଙ୍କ ପାଇଁ ଯାହା କରିଛି ତାଠୁ ଅଧିକା ଭଗବାନ ସବୁବେଳେ ଦେଇଛି ଯିଏ ଯଥା ମାମ ପ୍ରପଦ୍ୟନ୍ତେ ତାଙ୍କ ସତେ ବୋଝା ମାନେ କଣ କୁହାଯାଏ ତୁମେ 50% ଶରଣ ହେଲେ ଭଗବାନ 50% ଶରଣ ହେବେ ଭଗବାନ ଏଇଟାକୁ ମାନିପାରି ନା ହିସାବ କରି ଦେଖାଯିବ ଭଗବାନ ଭକ୍ତକୁ ଅଧିକା ସୁଖ ଦେଇଛ ସୂକ୍ଷ୍ମ ବିଚାର ଦେଖାଯିବ ଯଦି ଯୁକ୍ତି ତର୍କ କହିବ ହଁ ଠିକ ଅଛି ଇଏ ଯାହା କରିଛନ୍ତି ସେ ବି ସେୟା କରିଛନ୍ତି କିନ୍ତୁ ସୂକ୍ଷ୍ମ ବିଚାରରେ ତୁମେ ଦେଖିବ କିଏ ଅଧିକ ଆନନ୍ଦ ହଉଥିଲେ ଗୋପୀମାନେ ଅଧିକ ଆନନ୍ଦିତ ହଉଥିଲେ ନା କୃଷ୍ଣ ଅଧିକ ଆନନ୍ଦିତ ହଉଥିଲେ ଯଦି ପୁରା ଟୋଟାଲ ହିଷ୍ଟ୍ରିଟାକୁ ଦେଖିବା ଗୋପୀମାନେ ଅଧିକ ଆନନ୍ଦ ଥିଲେ କାହିଁକି ଗୋପୀମାନେ ଆନନ୍ଦ ଥିଲେ ଯଦି ଗୋପୀମାନେ ଆନନ୍ଦରେ ନଥାନ୍ତେ ତାହେଲେ କୃଷ୍ଣ ଦ୍ୱାରକା ଚାଲିଗଲା ପରେ କାହିଁକି ତାଙ୍କ କଥା ଚିନ୍ତା କରୁଛ କୃଷ୍ଣ ତାଙ୍କ କଥା କାହିଁ ଚିନ୍ତା କରୁଛ କୃଷ୍ଣ ପରମାତ୍ମା ଜାଣିପାରୁଛ ନା ଗୋପୀମାନେ ମତେ କେତେ ଭଲ ପାଉଛ କୃଷ୍ଣଙ୍କର କାର୍ଯ୍ୟ ହେଲା ତାଙ୍କର ସ୍ୱାଭାବିକ ସେଥିପାଇଁ ଗୋଟେ ରହିଲା ନା ଗୋଟେ ମାଧୁରୀ କିଏ ମାଧୁରୀ ରତି ମାଧୁରୀ ପ୍ରେମ ମାଧୁରୀ ଭକ୍ତକୁ ପ୍ରେମ ଦେବେ ଭକ୍ତ ସାଙ୍ଗେ ଲୀଳା କରିବେ ଜଗତରେ କେହି ନା ଦେବାଦେବୀ ନା କୋଉ ଆତ୍ମା କେହି ଜଗତର ନା ନିଜେ ବିମଳ ସୁଖ ଦେଇପାରିବ କେହି ଦେଇପାରିବେ ସେଥିପାଇଁ ଏଇ ବଳି ଚରିତ୍ରରେ ପ୍ରହ୍ଲାଦ କାନ୍ଦି ପକଉଥିଲେ ଯଦି ଯାଉଥିଲେ ସୁତଳ ଲୋକ ଉକେ ଭଗବାନ କହିଲେ ମୋଦ ମାନ ସୁତଳ ଯାଅ ଆନନ୍ଦରେ ରୁହ ଭଗବାନ କହୁଛନ୍ତି ମୁଁ ସେଠି ଦ୍ୱାରପାଳ ହେଇକି ରହିବି ପ୍ରହ୍ଲାଦ ମହାରାଜ କାନ୍ଦୁଛନ୍ତି ବଳି ମହାରାଜ କାନ୍ଦୁଛନ୍ତି କାହିଁକି ନା ଭଗବାନଙ୍କର ଆରେ ପ୍ରଥମେ ହେଲା ଆମ କୂଳ ହେଲା ଅସୁର ଦ୍ୱିତୀୟରେ ଆମେ ହେଲୁ ଦେବ ଦ୍ରୋହୀ ଆମେ ଦେବଦ୍ରୋହୀ ନା ଆଉ ସବୁବେଳେ ଦେବତାମାନଙ୍କୁ ଦ୍ରୋହୀ କରୁଛୁ କି ଦାକ୍ଷିଣ ପଦବୀ ସେ ଶବ୍ଦ ସେଠି ଅଛି ଆପଣଙ୍କର ସବୁବେଳେ କୃପା ଦୃଷ୍ଟିଟା ଆମ ବଂଶ ଉପରେ କେମିତି ରହୁଛି ଆଉ ଏମିତି ଯେ ଭଗବାନ ଯାହାଙ୍କର ଚରଣ କମଳକୁ ବ୍ରହ୍ମା ଶିବ ବନ୍ଦନା କରନ୍ତି ସିଏ ଆଜି କଣ ହେବେ ଦ୍ୱାରପାଳ ହେଇଛି ପ୍ରହ୍ଲାଦ ମହାରାଜ ଆଖରୁ ଛଳ ଛଳ ଲୋକକୁ ଚାଲି ଆସୁଛି ବଳି ମହାରାଜ ପୁରା କ୍ରନ୍ଦନ କରିକରି ସତ ଲୋକଙ୍କୁ ଚାଲିଗଲେ ଭଗବାନ ଦେଖିଲେ କି ସତ ଭଗବାନ ସେଠି ଗଲେ ଭଗବାନ ଦ୍ୱାରପାଳ ଠିଆ ହେଇଛନ୍ତି ଭଗବାନ ଦ୍ୱାରପାଳ ହେଇଛନ୍ତି ଇଏ ବଡ ବିଚିତ୍ର ପ୍ରଭୁଙ୍କର ଇଏ ତ ଅଲଗା ଅବତାର କଥା କୃଷ୍ଣ ଅବତାର କଥା କଣ କହିବା କୃଷ୍ଣ ମାଖନ ଯୋଉ ଚୋରି କରନ୍ତି ମାଖନ ଚୋରି କରିବା ତାଙ୍କର ସୁଖ ବିଶେଷ ନାହିଁ ହିସାବ କରି ଦେଖାଯିବ କୃଷ୍ଣଙ୍କର ସୁଖ କଣ ଅଛି କୃଷ୍ଣଙ୍କର ସୁଖ କିଛି ନାହିଁ ତମେ ବିଚାର କରିବେ କାରଣ ସେ ତ ଆନନ୍ଦର ଉତ୍ସାହ ତାଙ୍କୁ ତ ସବୁ ଆନନ୍ଦ ଆସୁଛି ଯଦି ଲୀଳା ହିସାବରେ ତତ୍ତ୍ୱ ହିସାବରେ ବିଚାର କରି ଦେଖିବ କୃଷ୍ଣଙ୍କର ଯେତେ ଲୀଳା ଅଛି ସେ କେବଳ ଭକ୍ତକୁ ସୁଖୀ କରିବେ ସେ କହୁଛନ୍ତି ନା ମୋ ଭକ୍ତ ବିନୋଦାର୍ଥମ କରନ୍ତି ବିବିଧ କ୍ରିୟା ମୁଁ ଏ ଜଗତକୁ ଆସିବା ମୋର କିଛି କାମ ନାହିଁ ମୁଁ କେବଳ ଆସୁଛି ଭକ୍ତକୁ ସୁଖ ଦେବା ପାଇଁ ମାଖନ ଚୋରି କରିବାରେ କାହା କାହାର ସୁଖ ଅଛି କୃଷ୍ଣଙ୍କର କଣ ସୁଖ ପ୍ରଥମ ସୁଖ ହେଲା ସଖା ମାନଙ୍କର ଦୌଡ଼ା ଦୌଡ଼ି ହବ ଡିଆଁ ମରାମରି ହବ ସଖା ମାନଙ୍କୁ ଖୁଇବେ କାରଣ ତୁ ଆଜି କଣ ଖାଇଛୁ ନା ଆମେ ମାଖନ ଖାଇଛି ହଁ ତୋର ତ ସବୁବେଳେ ମାଖନ ଖାଉଛୁ ଯୋଶନା ମତା ଦଉଛନ୍ତି ଆମକୁ ଆମ ଆମ କଣ କିଏ ପଚାରୁଛି ତାର କୃଷ୍ଣ ବେଳେବେଳେ ଲୁଚେଇକି ନେଇଯାନ୍ତି ମାଖନ କୋଉଠୁ ଯୋଶନା ମାଙ୍କ ଘରେ ନିଅନ୍ତି ମାଖନ ସଖା ମାନଙ୍କୁ ଖୁଆଇବା ପାଇଁ ଗୋଚାରଣ କରନ୍ତି କାହିଁକି ଗୋଚାରଣ କରନ୍ତି ଗୋମାତାକୁ ସୁଖ ଦେବେ ବୃକ୍ଷ ମାତର ଲତାମାନଙ୍କୁ ସୁଖ ଦେବେ କୃଷ୍ଣଙ୍କ ଜୀବନ ଏଇଟା ପ୍ରେମର ଧର୍ମ ଏଇଟା ପ୍ରେମର ଧର୍ମ ହେଲା କେବଳ ଅନ୍ୟକୁ ସୁଖ ଦେବ ପ୍ରେମର ଧର୍ମ ଏଇଟା କାମର ଧର୍ମ ହେଲା କେବଳ ନିଜ ସୁଖ ଯୋଉ ଚୋରି କରନ୍ତି ମାଖନ ଚୋରି କରନ୍ତି କାହାକୁ ସୁଖ ଦିଅନ୍ତି ସଖା ମାନଙ୍କୁ, ତାପରେ ଗୋପୀ ମାନଙ୍କୁ, ଗୋପୀ ମାନେ ଚାହାନ୍ତି ସେ ଯେମିତି ଦୌଡ଼ା ଦୌଡ଼ା ଦୌଡ଼ି କରନ୍ତି, ଯୋଉ ସବୁ ଆକ୍ସନ୍ କରନ୍ତି ଯେମିତି ଦୌଡ଼ା ଦୌଡ଼ି କରନ୍ତି, ଗୋପୀ ମାନେ ଖୁସି ହୁଅନ୍ତି ମୋ ଧନ ସମ୍ପଦ ଚାଲିଗଲା କଣ ହେଲା। ଇଏ ଯୋଉ ଝାଙ୍କି କୁହନ୍ତି ନା ହିନ୍ଦୀରେ, ଇଏ ଯୋଉ କଣ ଦୃଶ୍ୟ, ଇଏ କଣ ମିଳିବ, ଯାହା ଭାଙ୍ଗିଦେଲା ଭାଙ୍ଗିଦେଲା, ଖାଇଦେଲା ଖାଇଦେଲା, ନଷ୍ଟ କଲା ଗଲା, କିଛି ଅସୁବିଧା ଜାଣନ୍ତି। ଯଶୋଦା ବି ସୁଖୀ ହୁଅନ୍ତି ଚୋରି, କାହିଁକି ନା ଚୋରି ଯୋଉ କରନ୍ତି, ଯୋଉ କୌଶଳରେ ଚୋରି କରନ୍ତି, ଗୋପୀ ମାନେ କୁହନ୍ତି କୃଷ୍ଣ ଯଶୋଦା ମତେ କଣ ଚିନ୍ତା କରନ୍ତି, ଆରେ ଗୋଡ ହର ପିଲା ହେଲେ କଣ ହବ, ଏତେ ବୁଦ୍ଧିଆ ମୋ ପୁଅ, ଗୋଡ ମାନେ ସେତେବେଳେ କଣ କୁହନ୍ତି, ବା ଗାଁ ଗଣ୍ଡେ କୁହନ୍ତିନି କହିବେ 80 ବର୍ଷ ହେଲେ ଯାଇକି ତାଙ୍କର ବୁଦ୍ଧି ହବ, ଲୋକମାନେ କୁହନ୍ତିନି ତାଙ୍କୁ ଚିଡେଇବେ, ତାକୁ ଗାଁ ଲୋକ ଚିଡାନ୍ତି ନା, କୁହନ୍ତି ଗୋପାଳ ମାନେ ତୁମର 80 ବର୍ଷରେ ବୁଦ୍ଧି ହବ, ସିଏ କଣ କହିବେ 80 ବର୍ଷରେ ବୁଦ୍ଧି ହବ, କୃଷ୍ଣ ଆମ ଜାତିରେ ଆସିଥିଲେ, କୁହନ୍ତିନି ମୁଁ ଛୋଟ ଚୁପିଳ ସୁମାର ମାନ ଲଗ, ତୁମେ କୃଷ୍ଣ ଆମ ଜାତିରେ ଆସିଥିଲେ, ସେନେ ସେ ବାଡି ଖେଳନ୍ତି ନା, ତାଙ୍କର ଗୋଟେ ଖେଳ ଅଛି ଆଉ କଣ ଲଗୁଡ଼ି ଖେଳିବେ ଆଉ ବାଡି ଖେଳିବେ, କୃଷ୍ଣ ତାଙ୍କ ଜାତିରେ ଆସିଥିଲେ ଆଉ, କୃଷ୍ଣ ତୁମ ଜାତିରେ ଆସିଥିଲେ କିନ୍ତୁ କୃଷ୍ଣ ଯେତିକି ବୁଦ୍ଧିଆ ତୁମେ ସେତେ ବୁଦ୍ଧିଆ ନୁହଁ, କୃଷ୍ଣଙ୍କର କାମ ହେଲା କେବଳ ଆନନ୍ଦ ବିମଳ ସୁଖ ଦବା, କେତେ ଆମେ ଯଦି ବିଚାର କରି ଦେଖିବା ଆମେ କେତେ ଦୁଃଖୀ, କେଉଁ ଦୁଃଖଟା ଆମର ଯାଉଛି, ନା ଦେହ ଦୁଃଖ ଗଲାଣି, ନା ମନ ଦୁଃଖ ଗଲାଣି, ନା କଣ, ଜଗତକୁ ଆସିକି ତୁମେ ପହଞ୍ଚିବ ସେ ବାଳକ ବେଳେ ଯାହା ଟିକେ ସୁଖ ଥିବ, ଅଧ୍ୟୟନ ଦୁଃଖ ଆସିଗଲା କେତେବେଳେ, ଯେତେବେଳେ କ୍ଷୀର ଖାଇକି ଏଇ ଛୋଟ ପିଲା ଦେଖୁନା ଡିଆଁ ମରା ମରି କହି ତାର କିଛି ନାହିଁ, ତାର ଖାଇଦଉଛି ଖାଲି ବୁଲୁଛି, ତାର ସେ ଅଣ୍ଡିଆ ଯେମିତି ହଳ ହେଇନଥିବ ସେ ଖାଲି ଖାଇକି ବୁଲୁଛି, ସେ ଭାବୁଛି କଣ ମୋ ଜୀବନ ସାରା ଏମିତି ମାଲିକ ତାର ଖାଇକି ରଖିବ, ଛୁଆ ସେମିତି ତାଙ୍କର ବୁଲିଲେ ସେ ଭାବିବ ଏଇଟା ହଉଛି ଜୀବନ, ତ ଆଉ କଣ ଗୋଟେ ଅଛି କି, ପାଠ ପଢା ଯେତେବେଳେ ଆସିଲା ସେଠୁ ଆରମ୍ଭ ହେଇଗଲା, ମୋ ମୁଣ୍ଡ ବିନ୍ଧୁଛି, ମୋ ପାଟି ବିନ୍ଧୁଛି, ଏଇଟା ହଉଛି ମୁଁ ପଢିବିନି, କେତେ ତାକୁ ଧରେ ଧରେ ଦୁଃଖଟା ଆସିଲା ସେଇଠୁ, ଅଧ୍ୟୟନ ଦୁଃଖଠୁ ଚକ୍ରବର୍ତ୍ତୀ ଲେଖିଲ, ଦୁଃଖଟା ଆରମ୍ଭ ହେଲା ଅଧ୍ୟୟନ ପାଖରୁ, ଅଧ୍ୟୟନ ଦୁଃଖ ଗୋଟେ ପାଠପଢାଟା ଭାରି କଷ୍ଟ, ପାଠପଢା ତାର ଇଚ୍ଛା କଣ ଖେଳିବା ପାଇଁ, ପାଠପଢ ବିବାହ ଦୁଃଖ, ପୁଣି ଯୌବନ ହେଇଗଲା ପୁଣି ସବୁବେଳେ କାମ ଆସିଗଲା ନା, ସେ ଖାଲି ଖୋଜିବ ବିପରୀତ ଜିନିଷ, ପୁରୁଷ ଖୋଜିବ ନାରୀ କି ନାରୀ କରିବ ଖୋଜିବ ପୁରୁଷ, ସେ ଗୋଟେ ଦୁଃଖ ନା ତାର, କାମଟା ଗୋଟେ କେମିତି ଦୁଃଖ, ସେ ଯାହା ପ୍ରାପ୍ତ ହଉଛି ସେ ସୁଖୀ ନୁହେଁ, କେହି ବି ସୁଖୀ ନୁହନ୍ତି, ନୀତିକାର ସେ କଥା କହିଲେ ନା, କେହି ବି ଏ ସଂସାରରେ ସୁଖୀ ହେଇକି ଯାଇନାହାନ୍ତି, ନାରୀରେ ଭୋଜନରେ ଧନରେ କେହି ଆୟୁରେ ଜୀବିକାରେ ଏ ପାଞ୍ଚଟା ଜିନିଷରେ ସେ ଲେଖିଲେ, କେହି ବି ସୁଖୀ ହେଇକି ଯାଇନାହାନ୍ତି, ଜାନ୍ତି ଯାତା ଜାନ୍ତି ଯାସ୍ୟତି, କେହି ସୁଖୀ ହେଇକି ଯାଇନାହାନ୍ତି, କେହି ସୁଖୀ ହେଇକି ଯିବେନି, ବା କେହି ଯାଉନାହାନ୍ତି, ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ତିନିଟା କହିଲେ, ଧନାନି ଜୀବିତା ଆନିଚା ସେ ଶ୍ଳୋକରେ କହିଲେ, ଧନ ଦ୍ୱାରା କେହି ସୁଖୀ ହେଇକି ଯାଇନାହାନ୍ତି, ହଁ ମୋ ଧନ ହେଇଗଲା ଆଉ ଦରକାର ନାହିଁ, ଜୀବିକା ଜୀବନ ଦ୍ୱାରା ଏତିକି ବର୍ଷ ମୁଁ ବଞ୍ଚିଲି ମୋର ହେଇଗଲା ଯଥେଷ୍ଟ ନା, ସବୁ ଅସନ୍ତୁଷ୍ଟ, ଏ ବିଚିତ୍ର, ଏତେ ଦୁଃଖ ପରେ ବି ଜୀବ ତାର ବିମଳ ସୁଖ କୋଉଠୁ ମୁଁ ପାଇବି, ସେ ଯୋଉ ବର୍ଷରେ ବିବାହ ହେଇଗଲା ସେ କଣ ଭକ୍ତ ଠାକୁର ଲେଖିଲେନି କଣ, ଧର୍ମ ସ୍ମରିଆ ଗୃହିଣୀର କର ତଖନ ଧରିନୁ ଆମେ, ଆରେ ମୋ ଧର୍ମ ଆଉ ମୁଁ ବିବାହ ନା ଆଉ ଗୃହିଣୀର କରକୁ ଧରିଲି ହାତକୁ ଧରିଲି, ତାପରେ କାଳ କ୍ଷୟ କହିନୁ କତ, କେତେ ମୋର କାଳ କ୍ଷୟ ହେଇଗଲା, କାଳଟା କ୍ଷୟ ହେଇଯାଉଛି ଆଉ ଜାଣି ହବନି ଆଉ, ସେ ଦୁଃଖର କାଳ କ୍ଷୟ ହେଲା ଦୁଃଖର, ଯଦି ହରିଭକ୍ତି ସ୍ୱାମୀ ସ୍ତ୍ରୀ ମିଶିକି ଭଗବାନ ଭକ୍ତ ଭକ୍ତି କରୁଛ ଆଉ କୌଣସି ଭୋଗ ଲାଳସା ନାହିଁ ବିଷୟ ପ୍ରବଳ ଲାଳସା ନାହିଁ ତ ତାହେଲେ ଠିକ, ନହେଲେ ତ କାଳ କ୍ଷୟ ହେଇଯିବ ଆଉ ତୁମର ସମୟଟା ଚାଲିଯିବ ଖାଲି ଫୋକସ କରିକି ଏଇଟା କିନ୍ତୁ ମଣିଷ ସେଟା ଭଜନ କେତେବେଳେ କରିବ, ଭକ୍ତିର ସମୟ କାହିଁ, କାଳ କ୍ଷୟ କହିଲୁ, କାଳ କ୍ଷୟ କହିଲୁ କତ, କେତେ ମୋର କାଳ ସବୁ ଚାଲିଗଲା, ବହୁ ସୁତା ସୁତ ଜନ୍ମ ହଇଲ ମରମୟ ହଇଲ ହତ, ତାଙ୍କ ପଦ ସେ ସପ୍ତମ ଗୋସ୍ୱାମୀ ଲେଖିଲେ ଆଉ, ଯେତେବେଳେ ପିଲା ଛୁଆ ଜନ୍ମ ହେଇଯିବ ମର୍ମ ହତ ହେଇଯିବ, କାହିଁକି ଛୁଆଟା କୋଉ ବଦମାସ ହେଲାଣି ପାଠ ପଢୁନି କୋଉଠି ଚାଲିଲା କି ଲାଗିଲା ଆଉ ଦୁଃଖ ଆଉ, ମରମୟ ହଇନୁ ତାପର ପଦ କଣ ଆରମ୍ଭଟା, ବହୁ ସୁତା ସୁତ ଜନ୍ମ ହଇଲ ମରମେ ହଇନ ହତ, ମର୍ମର ମୁଁ ହତ ହେଇଗଲି, ବିମଳ ସୁଖଟା କୋଉଠି ଅଛି, ସେ କହୁଛୁ ଅନୁସନ୍ଧାନ କର କେଉଁଥିରେ ସୁଖ ଅଛି, କେଉଁଥିରେ ନାହିଁ, ବିମଳ ସୁଖ କହିଲା କେବଳ ହେଲା ଭଗବାନଙ୍କ ସେବାରେ, ସେ ପୁରା ଦେଖେଇ ଦେଇଛନ୍ତି ପୁରା ଆରମ୍ଭ କରି ଦେଖେଇ ଦେଇଛନ୍ତି ମୃତ୍ୟୁ ପର୍ଯ୍ୟନ୍ତ, ପୁରା ମୃତ୍ୟୁ ପର୍ଯ୍ୟନ୍ତ ଦେଖେଇ ଦେଲେ, ପୁରା ଜୀବନ ଇତିହାସଟାକୁ ମହାଜନ ଦେଖେଇ ଦେଉଛନ୍ତି ତାଙ୍କ ତାଙ୍କ ଭିଜନରେ ତାଙ୍କ ଦୃଷ୍ଟିରେ, ଆଉ ବିମଳ ସୁଖ ନାହିଁ ଏ ଜଗତରେ, ବିମଳ ସୁଖର ଅନୁସନ୍ଧାନ ଥାନ୍ତା ତାନେ ଧ୍ରୁବ, ବିମଳ ସୁଖ ଏ ଜଗତର ଥାନ୍ତା ଧ୍ରୁବ ଭଗବାନଙ୍କୁ ଦର୍ଶନ କଲେ, ପ୍ରହଲ୍ଲାଦ ଭଗବାନଙ୍କୁ ପାଇଲ, ପ୍ରହଲ୍ଲାଦ ଭଗବାନଙ୍କୁ ଦର୍ଶନ କଲେ, ଅମ୍ବରୀଶ ଭଗବାନଙ୍କୁ ଦର୍ଶନ କଲେ, କିନ୍ତୁ ଏ ଜଗତକୁ ଭୟ କରି ସେମାନେ ଛାଡ଼ିକି ପଳେଇଗଲେ। ଜଗନ୍ନାଥଙ୍କୁ ଦର୍ଶନ କରିଥିବା ଲୋକ ଜଗତକୁ ଛାଡ଼ିକି ପଳେଇ ଯାଉଛନ୍ତି। ସେ କହିଲେ ନା ଆମେ ବାନପ୍ରସ୍ଥ ନେଇଗଲେ ନା କିଏ ଧ୍ରୁବ ନେଇଗଲେ, ରହିଲି ଘରେ ସେ 2000 ବର୍ଷ ପରେ ପଳେଇଗଲେ। ଅମ୍ବରୀଶ ଘରୁ ଛାଡ଼ିଦେଲେ, ଶଶୁର ଭୟ କରନ୍ତି, ଅମ୍ବରୀଶ ଘରେ ଛାଡ଼ିଦେଲେ, ବୈଷମରେ ସେ ବଣ ପ୍ରବେଶ କରିଗଲେ। ତାଙ୍କ ବିମଳ ଭକ୍ତି ଦରକାର। ବେଳେବେଳେ ଜଣେ ପ୍ରଶ୍ନ କରନ୍ତୁ ନା, ଏବେ କିଏ ଗୋଟେ ଫୋନ କରିଥିଲା କୁଆଡ଼େ, ସେ ତୁ କଣ କାହିଁକି ସିଏ କାହା କଥା ପଚାରିଥିଲେ, କଣ ଆବଶ୍ୟକ ଅଛି? ଆରେ ସେମାନେ ଭଗବାନ ଦର୍ଶନ କଲେଣି, ତାଙ୍କର କଣ ଆବଶ୍ୟକ ଅଛି? ଯେ ପ୍ରଭୁଙ୍କୁ ଦର୍ଶନ କରିଦେଲେ ସେ ପରଫେକ୍ସନ, ତାଙ୍କର କଣ ଜୀବନରେ ପାଇଗଲେ କି ନାହିଁ ସିଦ୍ଧି? ଧ୍ରୁବ ଭଗବାନ ଦର୍ଶନ କରିଥିଲେ କି ନାହିଁ? ମୁଁ ଘର ଛାଡ଼ିବା କଣ ଆବଶ୍ୟକ ଥିଲା? କୃଷ୍ଣଙ୍କ ସହିତ ଯଦି ସମ୍ପର୍କ ସୁଦୃଢ଼ ନ ହୁଏ, ସେ ସମ୍ପର୍କରେ ଆଉ କିଞ୍ଚିତ ସମ୍ପର୍କ ଅଲଗା ଯୋଡି ହେଇଯାଏ, ଆଉ ବିମଳ ସୁଖ ମିଳିବନି। ମନ ଯେମିତି କାହାକୁ ଚିନ୍ତା ନ କରୁ, କାହା ଛଡ଼ା? ଗୁରୁ ଆଉ କୃଷ୍ଣଙ୍କ ଛଡ଼ା, ତେବେ ବିମଳ ସୁଖ ମିଳିବ। ତା ଦେହରେ କିଛି ଯଦି ଆଡ୍ ହେଇଗଲା ଆଉ ହବନି। ପୁଣି ତୁମର ଗୋଟେ ଧ୍ୟାନ ରହିଲା ନା, ଆଉ ଗୋଟେ ଧ୍ୟାନ ତୁମର ରହିଲା ନା, ଅଲଗା ଆଡେ ଚାଲିଯିବ ଭୋଟ କିଣିବ। ବହୁସୁତ ଆସୁତ ଜନ୍ମ ଲବିଲ ମରମେ ହୋଇ, ସଂସାରର ଭାର ବଢ଼େ ଦିନେ ଦିନେ ଅଚଳ ହୋଇଲ ଗତି। ଏଇ ଲେଖିଲେ ସଂସାର ଭାରଟା ବଢି ବଢିକି ଚାଲିବ, ରେସ୍ପନ୍ସିବିଲିଟା ବଢି ବଢିକି ଚାଲିବ। ବର୍ତ୍ତମାନ ଝିଅ ପାଠ ପଢୁନି, ତୋର କଣ ଖାଇଦଉଛି, ଗୋଟେ ଖାଇଦେଇ ଦେବି, ପାଠ ପଢୁ, ତାପରେ ସ୍କୁଲ ଗଲା, ସ୍କୁଲ ର ଛାଡ, ପାଠ ପଢିଲା କି ନାହିଁ, ଟ୍ୟୁସନ ମାଷ୍ଟର ଆଣ, ଡ୍ରେସ ଦିଅ, ପୁଣି 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 ବଢି ବଢି ପଇସା ତ ଯାହା ଖର୍ଚ୍ଚ ହଉ ଦୁଅ ଦୁଅ, ସିଏ ପୁଣି ପ୍ରାପ୍ତ ବୟସ ହେଲା, ପୁଣି ତୋ ଚିନ୍ତା କୋଉଠି ବିବାହ କର କଣ କର, ଇଏ ହବ ତ ଲାଗିଲା ତ ଯିବାର। ଆଉ ଯେମିତି ଭଗବାନ ଗୋଟେ ଛୋଟ କାମନା ପାଇଁ ଯିବ, ଆଜି ପଡିଛି ସଂସାରରେ। ଆଉ ସଂସାରର ଭାର ବାଡ଼େ ଦିନେ ଦିନେ ଅଚଳ ହୋଇଲ ଗତି, ଏମିତି ବେଳା ଆସିକି ପହଞ୍ଚି ତମ ଗତି ଆଉ ଚାଲିବନି, ଆଉ କଣ ପାଠ କରିବୁ? ପୁରା ବନ୍ଦ ହେଇଯିବ ଗାଡି, ଗାଡି କେମିତି ବନ୍ଦ ହୁଏ ଜାଣିଛ ନା ନାହିଁ? କେମିତି ବନ୍ଦ ହୁଏ? ଆମ ଧର ଗାଡି ଚଲେଇ ଶିଖିଛୁ? ଆ ଗାଡି ଚଲେଇ ଶିଖିନୁ ଆଉ କଣ ଜାଣିବୁ? ଗାଡି ଯିଏ ଚଲୁ ତାକୁ ପଚାରିବୁ, ତାକୁ ଏକ୍ସିଲେଟ ସେ ବଢୁଥିବ, ଆଉ ଯାହା ହଉ ନଥିବ, ତକ 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 ବନ୍ଦ ହେଇଯିବ। ଆମ ଆଗେ ଧକ୍କା ଦି ଚାରିଟା ଝଟକା ମାରିବ, ଏ ମୋଟରସାଇକେଲ ସବୁ ଗାଡି ଝଟକା ମାରିବାରେ ବନ୍ଦ, ତେଳ ସରିଗଲା ଆଉ ସେ ଚାଲିବନି। ଆଉ ଇଏ ଜୀବନରେ ବହୁତ କିଛି କରିଗଲା ପରେ ଆଉ ଗାଡି ଚାଲିବନି, କିଛି କରିବାକୁ ଇଚ୍ଛା ହବନି। ଆଉ ଜୀବନରେ ସବୁ ଆସୁଛନ୍ତି ପଚାରୁନା, ଯେ ବୟସ୍କ ଲୋକ ତମକୁ ସବୁ ପଚାର ସଂସାର କଥା, କୁହନି କୁହନି ଭାଇ ସେଗୁଡା କୁହନି, ସେ ସିଧା କହିଦେବ କୁହନି କୁହନି, ଶାନ୍ତି ଶାନ୍ତି ଅଛି କିଛି ନା, ବୁଝିପାରିବନି ଲୋକ। ଜଣେ କହିବେ ଆରେ ତାଙ୍କ ସବୁ ବାବାଜି, ଯାରେ ସମସ୍ତେ ବାବାଜି ହେଇବି ପାରିବେନି, ଯାର ବିଶ୍ୱ ଲାଳା ସେଟା ରହିଛି କେମିତି ବାବାଜି ହବ? ସେ ଜାଣୁଥିବ ଏଟା କଷ୍ଟ, ଛାଡ଼ିପାରିବ ଲାଳସେଡ଼ା ରହିଛି ନା, ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମ କରାଲା। ଠିକ ଅଛି ଭାଇ, ତୁମେ ସଂସାରରୁ, କିନ୍ତୁ ମନେ ରଖ ସଂସାର ଚିତ୍ର ହଉଛି ଏହା। ଯେମିତି ତୁମେ ଦେଖିଛ ନା ନାହିଁ, ଯୋଉଠି ଇଲେକ୍ଟ୍ରିକ ବାକ୍ସ ବସିଛି, ଇଲେକ୍ଟ୍ରିକ କଣ ହେଟା କହୁଛ ନା, ଆମର ଇଏ ମେ ଯୋଉ ସବଷ୍ଟେସନ ବସିଛି, ଟ୍ରାନ୍ସଫର ବସିଛି, ଯାର 3 KV ଘର କରିଛି ତାର ଉପରେ 3 KV ନା କଣ କହୁଛନ୍ତି, ଯେ ବଡ ବଡ ତାର, ହଁ 3 KV ବଡ ତାର ଯାଇଛି, ସେ ଲୋକ କେମିତି ଚଳୁଛି? ତା ମୁଣ୍ଡ ଉପରେ କେତେବେଳେ ଛିଡ଼ିକି ପଡିବ, ତା ଘର ପର ପୋଡିଯିବ, ଟ୍ରାନ୍ସଫର୍ମର ପାଖରେ ଯେ ଘର କରିଛି ସେ କେମିତି ଚଳୁଛି? ସେଠି ଲେଖା ହେଇଛି କଣ, ଡେଞ୍ଜର ବିପଦ 440 କି ଆସୁନି, ସେ ଲୋକ ଯେମିତି ସେଠି ରହିକି ସାବଧାନ ହେଇକି ଚଳୁଛି। ସଂସାରରେ ଏସବୁ ଆଚାର୍ଯ୍ୟମାନେ ଯୋଉ ଜିନିଷ ଗୁଡା ଲେଖିଦେଲେ ନା, ଏଥିରେ ତୁ ଜଣେଇଦେଲେ ଭାଇ ତୁ ଯା, କିଛି ଅସୁବିଧା ନାହିଁ, କିନ୍ତୁ ମନେ ରଖ ଏଇ ଜିନିଷ ସବୁ ରହିଛି, ଏସବୁ ଜିନିଷ ରହିଛି। ହରିଭକ୍ତି ବିନା ତୁମକୁ କଣ କରିବାକୁ ପଡିବ? ସେଠି ଡେଞ୍ଜର, ସେ ଯୋଉ କୋଉଠି ଟ୍ରାନ୍ସଫର୍ମରଟା ଡେଞ୍ଜର କି ନାହିଁ? ଟ୍ରାନ୍ସଫର୍ମରଟା ତାକୁ ରିପେୟାର କିଏ କରିପାରିବ? ସେଥିରେ ଯିବ, ସେ ଜାଣି ସଟଡାଉନ କରିବ। ତୁମେ ଏଇଟା ଦେଖିନ ଯୋଉ ବଡ ବଡ ଯୋଉଟା ସପ୍ଲାଏ ହଉଛି ବଡ ବଡ ଜାଗାରୁ, ତୁମେ ଦେଖିବ ସେ କେମିତି ଅଛି, କେତେ ଲାଗିଛି ସବୁ, ତ ଖାଲି ସେଠି ଚଡ 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 ହଉଛି। ଯୋଉ ଦେଖିଛି କୋଉଟା ଯୋଉ ରେଲୱେ ପାଖରେ ଯୋଉ ରହିଯାଏ, ରେଲୱେ ଯୋଉ କରେଣ୍ଟ ସପ୍ଲାଏ ହଉଛି, ଷ୍ଟେସନ ଫେସନ ପାଖରେ ଦେଖିବ ସେଠି ଟକ 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 ସବୁ ଫୁଟିଲା ବେଳେ ବାଣ ଫୁଟୁ, ତା ଭିତରେ ସେମାନେ ବସି କାମ କରିବେ କାହିଁକି? ଟ୍ରେନିଂ ପାଇଛନ୍ତି, ଗ୍ଲୋଭ ଫ୍ଲୋଭ ଲଗେଇ ଭଲ ମନ୍ଦ କରି ସଟଡାଉନ କରି ସେ ସବୁ କରିଦେବେ ଆଉ, ତାଙ୍କ ସବୁ ଏକ୍ସପର୍ଟ ସେ ଜାଣିଦେଇଛନ୍ତି। ସେଟା ସଂସାର ଯିଏ ପଶି ବସି ସେଇଭଳିଆ ହବା ଦରକାର। ଆଗରୁ ସେ ହଉଥିଲା ନା, ଆଗରୁ ସଂସାର ସେମିତି ଲୋକ କଣ କହୁଛି ବର୍ତ୍ତମାନ, ମୋର ଇନ୍ଦ୍ରିୟ ଅସଂଯତ ମୁଁ ବିବାହ ହେବି ନାହିଁ, ସେଟା ତୁମ ପାଇଁ ନୁହେଁ, ତାହେଲେ ତୁମେ ନ ବିବାହ ଭଲ, ଯାହାର ଇନ୍ଦ୍ରିୟ ଅସଂଯତ ସେ ବିବାହ ଭଲ ନୁହେଁ, କାହିଁକି ସିଏ ବିବାହ ହବ କଣ ହେଇଯିବ, ଆହୁରି ଆହୁରି ଅସଂଯତ ହେଇଯିବ। ପୂର୍ବରୁ ଏହା କରାହଉଥିଲା ନା, ତାକୁ ପ୍ରିନ୍ସିପୁଲ ଦେଇକି ସଂଯତ କରି ଛଡ଼ାଉଥିଲା, ଯାହା ଅଛି ଯେମିତି ବାହାରିକି ଆସିପାରିବ, ନଦେ ପଶିବ ବିମଳ ସୁଖ କୋଉଠି ପାଇବ, କେବଳ ଦୁଃଖରେ ଦୁଃଖରେ ଯେନ ଯିବ। ଆଉ ଦୁଃଖ କଣ ତୁମେ ଜାଣିନ, ମୁଁ ସବୁ ଆଖି ଆଖିରେ ଦେଖି ଦେଖିକି ଆସିଛି, ଦେଖୁଛି ପୁରା ଘରୁ ଦେଖି ଦେଖି ଆଇ ବର୍ତ୍ତମାନ ବୁଢା ହେଇଗଲେଣି ଆଉ ସଂସାର ସବୁ ଲୋକଙ୍କ କଥା ଶୁଣି ଶୁଣି ମୁଁ ଛାତି ପତ୍ର ହେଇଗଲାଣି ତାଙ୍କ ଯୋଉ ଦୁଃଖ କଥା ସବୁ କହୁଛୁ ପ୍ରକୃତରେ ଭାଗବତ ସେଇଆ କହୁଛୁ ବିମଳ ସୁଖ ନାହିଁ ନା ସୁଖ କେବଳ କିଏ ଦେଇପାରିବେ କୃଷ୍ଣ ଦେଇପାରିବେ ଦେଖ ଗୋପୀମାନେ ଛୋଟ ପିଲା ପ୍ରତିରୂପରେ ପାଇବା ପାଇଁ ଇଚ୍ଛା କରିଛନ୍ତି କୃଷ୍ଣ ତାଙ୍କୁ କେତେ ସୁନ୍ଦର ଯୋଗ୍ୟତା ହାସ୍ୟ ପରିହାସ୍ୟ ହଉଛନ୍ତି ତାଙ୍କୁ ସୁଖ ଦଉଛନ୍ତି ଗୋପୀମାନେ ବୁଝିପାରିଲେ କୃଷ୍ଣ ଏତେ ଥଟ୍ଟା କରୁନାହାନ୍ତି ଆମକୁ ଆମକୁ ସୁଖ ଦେବା ପାଇଁ ଚାହୁଁଛୁ ବିମଳ ସୁଖ ଦେବା ପାଇଁ ଏଠି କହିଲେ ପାଇଁ ଶ୍ଳୋକରେ ତସ୍ୟ ତତ୍ କ୍ଷଳିତମ ଦୃଷ୍ଟମ ଗୋପ୍ୟ ପ୍ରେମ ପରିପ୍ଲୁତ ଭିଡ଼ିତମ ପ୍ରେକ୍ଷ୍ୟଚାନ୍ୟମ ଜାତ ହାସନ ନିର୍ଜୁ ଗୋପୀମାନେ ଶ୍ରୀକୃଷ୍ଣଙ୍କର ସେ ପରିହାସ ଦର୍ଶନରେ ପ୍ରେମରସରେ ନିମଗ୍ନ ହେଇଗଲେ ଏବଂ ଲଜ୍ଜିତ ହୋଇ ପରସ୍ପର ପ୍ରତି ଦୃଷ୍ଟି ନିକ୍ଷେପ ପୂର୍ବକ ହସିବାକୁ ଲାଗିଲେ କିନ୍ତୁ ଜଳ ମଧ୍ୟରୁ ନିର୍ଗତ ହେଇପାରିଲେ ନା ପ୍ରେମରେ ପରିପ୍ଲୁତ ହେଇଯାଉଥିଲେ ସୁଖଟା କଣ ଆତ୍ମ ଭଗବାନ କୃଷ୍ଣ ତ ଦେବେ ସୁଖ ହେଇଥିଲା ସୁଖ କଣ ଜାଣିବା ଆଉ ଗୋଟେ ସଂସାର କଣ ସୁଖ ଅଛି ଭଗବାନ ଯୋଉ ଯେମିତି ହାସ୍ୟ ପରିହାସ କରୁଥିଲେ ଗୋପୀମାନଙ୍କୁ କହୁଥିଲେ ନା ଇଏ ବସ୍ତ୍ର ତୁମର ନୁହେଁ ଦେବତାମାନେ ସବୁ ଆସୁଛନ୍ତି ଦେବୀମାନେ ଆସୁଛନ୍ତି ସିଏ ସବୁ ଏଠି ପୂଜା କରିକି ଯାଉଛନ୍ତି କାରଣ ଦେବୀମାନେ ଯଦି ଆସିବେ ବସ୍ତ୍ର କାହିଁ ଛାଡିକି ଗଲେ ନା ନା ସେ ଆଜି ରାତିରେ ପୁଣି ଆସିବେ ସେ ନେଇ ବସ୍ତ୍ର ଛାଡି ଇଏ ବି ସେମିତି କହୁଛନ୍ତି ନାଇଁ ନାଇଁ ଆମେ ବସ୍ତ୍ର ରଖିଛୁ ଆମେ ବସ୍ତ୍ର ରଖିକି ଏଠି ସ୍ନାନ କରୁଛୁ ଆମେ ପ୍ରତିଦିନ ବସ୍ତ୍ର ରଖିଦେଇ ଯାଉଛୁ ଆଉ ତୁମ ବସ୍ତ୍ର ଉପରୁ କେମିତି ଗଲା କିଏ ଗୋଟେ ବନଦେବତା ଚୋରି କରିକି ନେଇଯାଇଛନ୍ତି ବନଦେବତା ନେଇକି ରଖିଛନ୍ତି କିଏ କୃଷ୍ଣ ହାସ୍ୟ ପରିହାସ ସମ୍ଭାଷଣ ସେ ଯୋଉ କହିଲେ ଇଏ ଜୀବନ ଗୋଲକରେ ଗୋଲକରେ କେବଳ ପ୍ରେମର ପ୍ରଭାବ ଏଠି କଣ ଏଠି ହାସ୍ୟ ପରିହାସ ଯୋଉ ଗୋଟେ କାମ ପାଇଁ ନା ଆଉ କାମ ସରିଲେ ଇଏ ତା ମୁହଁ ଦେଖିଲେ ସିଏ ତା ମୁହଁ ଦେଖିଲେ ବୁଢାବୁଢ଼ି ଦେଖୁ ନା ବୁଢାବୁଢ଼ି ସବୁବେଳେ ମାଡ଼ ବଳ ମୁଁ ଛୁଆଟି ବେଳେ ଦେଖିକି ଆସିଛି ଆଉ ଯେତେବେଳେ ତାଙ୍କର ଦେହର ସମ୍ବନ୍ଧ ସରିଯିବ ଦେଖିବ ବୁଢାବୁଢ଼ିର ସବୁବେଳେ ଖାଲି ଇଏ ତାକୁ ଦେଖିଲେ ଚିଡ଼ିବ ସିଏ ତାକୁ ଦେଖିଲେ ଚିଡ଼ିବ ମୁଁ ଖୋଲା ଲୋକ ମୁଁ ଖୋଲା କଥା କହୁଛି ଆଉ ଦେଖି ଦେଖି ଆମ ଘରୁ ଆସିଛି ଆଉ ସଂସାର ପଚାରୁ ନା ଯାଇକି ତୁମେ ଯାହାକୁ ପଚାରି ଦେଖିବ କାହିଁକି ବୁଢାବୁଢ଼ି ଏମିତି ମାଡ଼ବିଡ଼ି ଲାଗୁଛନ୍ତି ଦେହର ସମ୍ବନ୍ଧରେ କଣ ଥିଲା କାମ ଉପରେ ପର୍ଯ୍ୟବସ୍ତ ଥିଲା ସୁଖ ଉପରେ ପର୍ଯ୍ୟବସ୍ତ ଥିଲା ସେଟା ନ ମିଳିବ କିଏ ତାକୁ ଭଲ ପାଇବେ ସେ ତାକୁ ଭଲ ପାଇବେନି ସଂସାରଟା ଏଇଆ କାରଣ ସେମାନେ ବୈଦିକ ଧର୍ମରେ ଯାଇନାହାନ୍ତି ନା ବୈଦିକ ଧର୍ମଟା ଶୃଙ୍ଖଳା କରେ ଗୋଟେ ଜୀବକୁ ଜଣେ କାମର ନିବୃତ୍ତି ହେଇପାରିବନି ଯଦି ବୈଦିକ ଧର୍ମଟାକୁ ସେ ଏଇ ଭଗବାନଙ୍କୁ ଭଜନ ନ କରିବ ତାର ସ୍ୱାଭାବିକ କାମ ପ୍ରତି ତୃଷ୍ଣାଟା ଯିବନି ବରଂ ସେ କାମର ବିଜୁକୁ ରଖିଦେଲା ପୁଣି ଆଉ ଗୋଟେ ଜନ୍ମ ପାଇଁ ଆଉ ଗୋଟେ ଜନ୍ମ ଯେମିତି ବର୍ଣ୍ଣାଶ୍ରମ ଧର୍ମ ବିଷୟରେ ଆମେ କହୁଥିଲେ ନା ଛାତର ଯଦି ସେଣ୍ଟ୍ରିଂ ପଡ଼ିବ ଆମର ପଡିଛି ଛାତ ପଡିବ ସେଣ୍ଟ୍ରିଂଟା ସବୁଦିନ ରହିବନି ସେଟା ନ ପଡିଲେ ବି ହବନି ଛାତଟା ପଡି ପାରିବ ନାହିଁ କିନ୍ତୁ ଏକୋଇଶ ଦିନ ପାଇଁ ସେ ଇମ୍ପୋର୍ଟାଣ୍ଟ ଏକୋଇଶ ଦିନ ପରେ ଆଉ ଇମ୍ପୋର୍ଟାଣ୍ଟ ତାର ଭାଲ୍ୟୁ ବି କିଛି ନାହିଁ କାଢି ଫୋପାଡ଼ିଆ ଫୋପଡ଼ା କିନ୍ତୁ 21 days ରେ ତୁମେ ଡିଷ୍ଟର୍ବ ଟିକେ କରିପାରିବନି ସେ ଷ୍ଟ୍ରଙ୍ଗ ହେଲା ମାନେ କଣ ହବ ବେଣ୍ଡ ହେଇଯିବ କୁଆଡ଼େ ଆଉ ଛାତ କୋଲାପ୍ସ କରିଯିବ ଆଉ 20 days ପାଇଁ ତାର ଗୁରୁତ୍ୱ ବହୁତ କିନ୍ତୁ ସେଟା ପରମାନେଣ୍ଟ ନାହିଁ ଇଏ 100 ବର୍ଷ ପାଇଁ ଛାତଟା 100 ବର୍ଷ ପାଇଁ ସେଟା 20 ଦିନ କିନ୍ତୁ 20 ଦିନ ପାଇଁ ଏସେନ୍ସିଆ ସେଭଳି ଯିଏ ଅତ୍ୟନ୍ତ ଅସଞ୍ଜିତରେ ତାଙ୍କୁ ଏଇଠି କରା ତୁମେ ଛାତ ପଡିଲା ପର୍ଯ୍ୟନ୍ତ ଭକ୍ତି ସ୍ଥିତିକି ଆସିଲା ପର୍ଯ୍ୟନ୍ତ ଆତ୍ମସୁଖ ପାଇଲା ପର୍ଯ୍ୟନ୍ତ ବିମଳ ସୁଖ ପାଇଲା ପର୍ଯ୍ୟନ୍ତ ତୁମେ ସେଠୁ ଟାଇଟ୍ କରି ରଖ ବର୍ଣ୍ଣାଶ୍ରମ ସିଷ୍ଟମ କୃଷ୍ଣ କେତେ ଆନନ୍ଦ ଗୋପୀମାନେ ପରିହାସ କରୁଛନ୍ତି ପରସ୍ପର ଏଇ ସୁଖ କୋଉଠି ଅଛି ଏ ସୁଖ କୋଉଠି ଅଛି ସଂସାର ଏ ସୁଖ ନାହିଁ ଆଉ ଇଏ କଣ ଜୀବର ତ ମନକୁ ଗୋଟେ ଭ୍ରମିତ କରିଦେଇଛି ନା ମାୟା ସେ ଭାବୁଛି ମତେ କିଏ ସମ୍ମାନ ଦେଲେ ମୁଁ ସୁଖୀ ହେଇଯିବି କିଏ ମତେ ବଡ କରିଦେଲେ ମୁଁ ସୁଖୀ ହେଇଯିବି କିଏ ମତେ ଆରେ ସୁଖ କିଛି ନାହିଁ ତୁମେ ସୁଖକୁ ତୁମେ ଖୋଜି ଖୋଜି ତୁମେ ଦେଖ ଆମେ ଯାହା ଗୋଟେ ସୁଖ ବୋଲି ମନେ କରିଥିଲେ ସେଟା ସୁଖ ହେଲା କି ଯାହା ଭାବିଥିଲେ ଏଇଟା କରିଦେଲେ ମୁଁ ସୁଖୀ ହେଇଯିବି ସୁଖ ଅନ୍ୟକୁ ଦେଇଦେବି ସେଟା ହେଲା ହେଲାନି କେବେ ବି ଏ ଜଗତରେ ଏମିତି ଭଗବାନ ଗୋଟେ ମାୟାର ଏମିତି ଏକ ରହିଛି ପ୍ରହେଳିକା ବା ଏମିତି କାର୍ଯ୍ୟ କାହାକୁ ଏ ଜଗତ କେବେ କୃତାର୍ଥ କରିକି ଛାଡ଼ିବନି ସମସ୍ତେ କଣ ହେଇକି ଯିବେ ଅବଶୋଷ ହେଇକି ଅକୃତାର୍ଥ ମନରେ ଫେରିବେ ଭଗ୍ନ ମନରଥ ଗୋଟେ ଶବ୍ଦ ଅଛି ନା ମନଟା ତାର ଭାଙ୍ଗିଯିବ ଭଗ୍ନ ମନରଥରେ ଫେରି ଏ ଜଗତରେ କାହାକୁ ସକ୍ସେସ ମିଳିବନି ସକ୍ସେସ ଯୋଉ ଆଡେ ଜଗତ ପାଇଁ ନାହିଁ ତାର କାର୍ଯ୍ୟରେ ସେ ସକ୍ସେସ ହେଇଯିବ କଣ ସଫଳ ହେଇଯିବ କିନ୍ତୁ ଫେରିଲା ବେଳେ ବିଫଳରେ ଯିବ ଏ ଜଗତରୁ କିଏ ହେଇ ଜଗତରେ ମାୟା କାହାକୁ ସାର୍ଟିଫିକେଟ ଦବନି ତୁମେ ସକ୍ସେସ ପାଇଗଲୁ ପ୍ରତ୍ୟେକ ଲୋକ ଏକ ଅବସାଦରେ ପ୍ରତ୍ୟେକ ଜୀବ ମୁଁ ଦେଖି ଦେଖି ଆସିଛି ପ୍ରତ୍ୟେକ ଜୀବ ତୁମେ ଯାହାକୁ ପଚାର ସେ ଗୋଟେ ଅବସାଦରେ ଯାଉଛି ଦୁଃଖରେ ଯାଉଛି ତାର କଣ କୁହାଯିବ ଅନଫୁଲଫିଲ ଡିଜାୟାର ସେ ଯାହା ଚାହୁଁଥିଲା ଏଟା ମିଳିଲା ପ୍ରତ୍ୟେକ ଜୀବ ଯାଇଛି ସେ ଖୋଜୁ ଯୋଉଟା ମିଳିଲା ନା ସେ ଖୋଜୁଛି କଣ ବିମଳ ସୁଖ ସେ ସୁଖ ପାଇଁ ସେ ବହୁତ ଆଜି ପରିଶ୍ରମ କଲା କିଛି ମିଳିଲା ସେ ଜାଣିନି ଯେ ସୁଖ ମତେ କେହି ଦେଇପାରିବେ ନାହିଁ ସେ ଲେଖିଲେ ନା କଣ କେଉଁ ଆମେ ପଢୁଥିଲେ ଭାରତ କି ଆସିଆ ନା ସଂସାର ଭାର ବାଡ଼ ଦିନେ ଦିନେ ଅଚଳ ହୋଇଲ ଗତି ବାର୍ଦ୍ଧକ୍ୟ ଆସିଆ ଘେରିଲ ଆମାରେ ଅସ୍ଥିର ହୋଇଲ ମତେ ବାର୍ଦ୍ଧକ୍ୟ ବାର୍ଦ୍ଧକ୍ୟ ହେଇଗଲେ ଘେରିଯିବ ତୁମକୁ, ଘେରି ଦେଖିଲା ଶବ୍ଦ ଲାଗିଲେ ବାର୍ଦ୍ଧକ୍ୟ ଆସିଆ ଘେରିଲ ଆମାରେ, ଘେରିଯିବ ଚାରିଆଡୁ। କଣ ବାର୍ଦ୍ଧକ୍ୟ, ବାର୍ଦ୍ଧକ୍ୟ କେମିତି ଘେରେ, ଘେରେ କେମିତି ଘେରେ, ହେଣେ ଚୁଟି ପାଚିଲା ବେଳକୁ, ହେଣେ ଆଣ୍ଠୁ ଧରିଲାଣି, ହେଣେ ଆଖି ଦେଖାଯିବନି, ହେଣେ ଦାନ୍ତ ଖସି ପଡ଼ିଲଣି, ହେଣେ କାନକୁ ଶୁଭିବନି, ସବୁଆଡୁ ଘେରିଗଲା ଚାରିଆଡେ ଆଉ ବାର୍ଦ୍ଧକ୍ୟ ଆଉ ଘେରିଯିବ ତୁମକୁ ଆଉ। ତାଙ୍କ ଶବ୍ଦ ସବୁ ୱାଡ଼ିଙ୍ଗେ ସେ ଭଗବାନଙ୍କର। ରାତିରେ ବସି ରାଧା ମାଧବଙ୍କୁ ଚିନ୍ତା କରି, ରାତିରୁ ବଡ ଏତେ ବଡ ଅଫିସର ସେ ଆସିବେ, ଦୁଇ ଘଣ୍ଟା ଶୟନ କରି ଭଗବାନ ଗୌର ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁ ତାଙ୍କୁ ତାଙ୍କ ଦ୍ୱାରା ରଚନା କରାଇଲେ। ବାର୍ଦ୍ଧକ୍ୟ ଆସିଆ ଘେରିଲ ଆମାରେ, ଅସ୍ଥିର ହେଲା ମତେ, ଅସ୍ଥିର ହେଇଯିବ ଆଉ। ଘରେ ଲୋକ ବିରକ୍ତ ହୁଅନ୍ତିନି ବୁଢା ବୁଢା ମାଆକୁ, କଣ ଏମିତି ହଉଛ ମା, ବସୁନା ଗୋଟେ ଜାଗାରେ, କିନ୍ତୁ ତାଙ୍କୁ ଗାଳି ଦେଲେ କଣ, ଯୋଉମାନେ ବୟସ ହେଇଯିବ ସେମାନେ କଣ ସବୁବେଳେ ଖାଲି ବାଚାଳ ଭଳିଆ, ସେମାନେ କୁହନ୍ତି ବାଳକ ବୃଦ୍ଧ ସମାନ କୁହନ୍ତି ନା, ଅସ୍ଥିର ସିଏ ହଉଥିବ ଆଉ। ଖାଇବା ଖାଇବୁ ଦେଇଦେଲେ, ଏଇଟା ଗରମ ହେଇଗଲା, ଏଇଟା ଏଇଟା ଦିଅ, ପାଣି ଦିଅ, ରେ ମୁଁ ଏଠିକି କରିବି, ଘରେ ବିରକ୍ତ ହେଇଯିବେ ସବୁ ଲୋକ, ବୁଢା ଲୋକର ବିରକ୍ତ ହେଇଯିବେ ନା ଆଉ। କାହିଁକି, ସିଏ କଣ ହଉଥିବ, ଖାଲି ଅସ୍ଥିର ଲାଗିବ ତାକୁ ଆଉ। ପୀଡା ଏ ଅସ୍ଥିର, ଚିନ୍ତା ଏ ଜ୍ୱରିତ, ଅଭାବେ ଜ୍ୱଳିତ ଚିତ, ଏଠି ତିନିଟା ଶବ୍ଦ ଲେଖିଲେ। ପୀଡାରେ ଅସ୍ଥିର, ପୀଡା ଭାରି ଭାରି ପୀଡା ହଉଥିବ, ହାତ କଡା ହେଲାଣି, ଆଖି କଣ ହେଲାଣି, କାନ ବିନ୍ଧିବନି, ନାକ ବିନ୍ଧିବନି, ଉହା ହଉଥିବ, ଉଠିଲା ବେଳକୁ କମର ଧରିଲାଣି। ପୀଡାରେ ଅସ୍ଥିର, ଚିନ୍ତାରେ ଜ୍ୱରିତ, ଚିନ୍ତା ଗୁଡା ବି ବହୁତ ରହିଛି, ଏତେ କିଛି କଲି ପୋଡା ମଣିଷ ହେଲାଣି, କଣ କରିବ ମୁଁ ଚାଲିଗଲେ କଣ, ସେ ଏବେ ବି ସେ କହୁଥିବ, ପୁଅଟା ମଣିଷ ହେଲାନି, ଝିଅଟାକୁ ବିବାହ କଲେ ତାର ବି ଘର କିଛି ହେଲାନି, ସେ ଚିନ୍ତାରେ କଣ ଗୋଟେ ଜୀବନ ସେ ଖୋଲିକି ଦେଖିଲେ ହେଇଛନ୍ତି ନା। ଚିନ୍ତା ପଳେଇବ ମଙ୍ଗଳି ପ୍ରଭୁ, ପଳେଇବ କୁଆଡେ ରହୁ ନା ତୁମେ, ମୋବାଇଲଟା ତ ଯୁଆଡେ ଧରିଗଲ, କଣ କଣ ଅଛି ତାର ଟାୱାର, ଯେତେ ବାଟ ଇଏ ତାର ସବୁ ଟାୱାର ଯେମିତି ବସେଇଦେଲାଣି, କଣ ଏୟାରଟେଲ ନା କଣ, ଏଟା ଗୋଟେ ଜିଓ, ତ ଯୁଆଡେ ଯିବ ତାର ଦେଖେଇଦେବ ସିଗନାଲ, ସେଭଳିଆ ତୁମେ ଯୁଆଡେ ଯାଅ ମନ ସିଗନାଲ ଦେଖେଇଦେବ, ଏ ଯୁଆଡେ ଯାଅ, ଏମିତି ଘର ହଉଛି, ଏଟା ହଉଛି, ସେଟା ହଉଛି, ଚିନ୍ତା କେତେବେଳେ ଯିବେ ଲେଖିଥିଲେ ସେଟା। ପୀଡା ଏ ଅସ୍ଥିର, ଚିନ୍ତା ଏ ଜ୍ୱରିତ, ଅଭାବ ଅଭାବ ସେତେବେଳେ ବହୁତ ଲାଗେ, ଏଟା କରିପାରିଲେନି, ସେଟା କରିପାରିଲେନି, ଖାଇବା ହଉନି, ଏମିତି ହଉନି, ସେମିତି ହଉନି, ଆଉ ଦେଖି ବଞ୍ଚିଥାନ୍ତି, ଚିତ୍ତ ଖାଲି ଜଳୁଛି, ଉପାୟ ନ ଦେଖି ଅନ୍ଧକାରମୟ, ଏଖନ ମତେ ଡର ଲାଗିଲାନି ଆଉ, ଉପାୟ କି ଦେଖାଯାଉନି ଆଉ। ସମସ୍ତଙ୍କ ହବ ନା ବୃଦ୍ଧ ବୟସରେ, ଆଉ ଯଦି ହରିଭଜନ କରିକି ଯଦି ବିମଳ ସୁଖ ନ ପାଇଥିବ ଭାଙ୍ଗି ପଡ଼ିବ, ଭାଙ୍ଗି ପଡ଼ିବ। ବୃଦ୍ଧ ପୂର୍ବରୁ ସମସ୍ତେ ପ୍ରିପେୟାର ହେଇଯିବା ଦରକାର, ବୃଦ୍ଧ ଆସୁଛି ନା, ବୃଦ୍ଧ ବାର୍ଦ୍ଧକ୍ୟ ଅବସ୍ଥା ଆସୁଛି ନା, ତା ପୂର୍ବରୁ ମତେ କିଛି କିଛି ଭକ୍ତି ସୁଖ କଣ ଜାଣିବାକୁ ପଡିବ, କେମିତି ଭକ୍ତି ସୁଖ ଜାଣିବ, ତୁମେ ଯଦି ଗୁରୁକୃଷ୍ଣ ପାଇଁ କିଛି କରିଥିବ ସେ ତୁମକୁ ଦେଇଦେବେ, ସେତେବେଳେ ବସିକି ଟିକେ ନାମ କଲେ ସେ ସ୍ୱର କଣ ହଉଛି, ଏତେ ଡିଷ୍ଟର୍ବ ହବନି, ଭଗବାନ ପାଇଁ କରିଛ ନା, ଭଗବାନ ତୁମକୁ ସୁଖ ଦେବେ, ଯେମିତି ଗୋପୀମାନେ ସୁଖ ଦଉଛନ୍ତି, ଆତ୍ମସୁଖ କେବଳ କୃଷ୍ଣ ହିଁ ଦେଇପାରିବେ, ବିମଳ ସୁଖ କୃଷ୍ଣ ହିଁ କେବଳ ଦେଇପାରିବେ। ସଂସାର ତଟି ନିଶ୍ରୁତ ନହେ ଶେଷ, ମରଣ ନିକଟେ ଘର, ସବ ସମର୍ପିଆ ଭଜିବି ତୁମାରେ, ଏ ଆଶା ବିଫଳ। ସଂସାର ତଟିନି, ତଟିନି କଣ କୁହାଯାଏ, କୂଳ, ସଂସାର ତଟିନି ଶ୍ରୁତ ନହେ ଶେଷ, ତଟିନି ନା ତଟିନି ନଦୀ, ସରି ନଦୀ, ସଂସାର ଯୋଉ ନଦୀଟା ଇ ଶ୍ରୁତ ଆଉ କେବେ ସରୁନି, ସଂସାର ତଟିନି ଶ୍ରୁତ ନହେ ଶେଷ, ମରଣ ନିକଟେ ଘୋର, ନଈଟା ଯେମିତି ମିଶୁଛି କୋଉଠି ସମୁଦ୍ର, ଯେମିତି ଘୋର ମରଣ ସମୟରେ ସବୁ ପ୍ରକାର ଚିନ୍ତା, କାରଣ ଛୁଆଟି ବେଳୁ ଯାହା ସବୁ କରିଥିବ, ହଁ ବୁଝିପାରୁଛ କି ନାହିଁ, ଛୁଆଟି ବେଳୁ ଯାହା କରିଥିବ ସବୁ ମନେ ପଡ଼ିବ ବୁଢା ଭାବେ, ତୋ ଦେହଟା କାମ କରୁନି ନା ବର୍ତ୍ତମାନ, ଶରୀର ଫିଜିକାଲ ଏକ୍ସରସାଇଜ କିଛି କରୁନ ନା, କଣ ଏକ୍ସରସାଇଜ ବର୍ତ୍ତମାନ ବୁଢା ବୟସରେ, ମେଣ୍ଟାଲ ଗୁଡା ଛୁଆଟ ବେଳେ ଯୋଉଠି ଯୋଉଠି କୋଉଠି ବଦମାସ କରିଥିଲ, କୋଉଠି ଚୋରି କରିଥିଲ, କଣ କରିଥିଲ, କେମିତି ବିବାହ ହେଇଥିଲ, ସବୁ ଗୁଡା ମନେ ପଡ଼ିବ, ସତ ନା ମିଛ, ମନେ ହତ। ସେ ଆମ ଯେ ମହାରାଜ ଥିଲେ, ସେ ବାନପ୍ରସ୍ତି ଥିଲେ, ସେ ବାନପ୍ରସ୍ତି ବେଳେ କୁହନ୍ତି ପରେ ମହାରାଜ ହେଲେ, ସବୁ ସବୁ ମନେ ପଡ଼ିବ, ପରେ ପରେ ତୁମେ ସବୁ ବିବାହ ହେଇନ, ସେ ଆମକୁ ସବୁ ବୁଝାନ୍ତି, ଭଲ କରୁଛ ରେ ତୁମେ ବିବାହ ହେଇନ, ଭଲ କରୁଛ ରେ, ସେ ଭାରି ସରଳ ଲୋକ, ସବୁ ଖୋଲି କହିଦେବେ, ଅମାୟିକ ଲୋକ ସିଏ, ସେ ସ୍ୱୟଂ ମହାରାଜ ଥିଲେ, ସେତେବେଳେ ସ୍ୱୟଂ ପ୍ରଭୁ ଥିଲେ, ସେ ଡାକି କହିବ କି ରେ ତୁମେ ବାହା ହେଇନ, ଭଲ କରୁଛ ରେ, ସବୁ ବିବାହ ନାହିଁ, ବିବାହ ନାହିଁ, ସବୁ ରହିଛ ରହିଛ, ବ୍ରହ୍ମଚାରୀ ସାଧୁ ହେଇକି ରହିଛ, କୁହନି କୁହନି ବାପା, ମୋର ସବୁ ମନେ ପଡୁଛି, ସେ ଭାରି ସରଳ ଲୋକ, ମୋର ସବୁ ମନେ ପଡୁ, ମୁଁ କେମିତି ବିବାହ ହେଇଥିଲି, କଣ କରିଥିଲି, ଏ ମନେ ପଡୁଛି, ଘର ଛାଡ଼ିଦେଲେ କଣ ହବ, ସବୁଗୁଡା ମନେ ପଡିବ, ତୁମେ ଭାବନି ଏଟା ଗୋଟେ ପଳେଇଗଲା ବୋଲି, ସିଏ ଯେମିତି ଗୋଟେ, ମୁଁ ତୁମକୁ ଗୋଟେ ମାନେ ମୁଁ ଖୋଲିକି ତୁମକୁ କହିଦେବି, ତୁମେ ବୁଝିପାରିବ, ଗୋଟେ ପୁଅଟେ ଗୋଟେ ଝିଅ ସାଙ୍ଗରେ ମିଶି ଯାଇଛି, ତାର କଥା ଭାଷା ତାର ସବୁ, ସେ ଯେ ଯେକୌଣସି ଝିଅକୁ ଦେଖିବ ସେ କଣ ଭାବିବ, ସେ ଝିଅ ସାଙ୍ଗରେ ଯାହା ଯେଭଳି ବ୍ୟବହାର କରିଛି, ଅଲଗା ଗୋଟେ ଝିଅକୁ ଦେଖିଲା ମାନେ ତା ପଟକି ଚାଲି ଆସିବ, ସେ ଭାବନା ଆସିବନି, ଆସି ପଳେଇ ଆସିବ, ଯିଏ ଜାଣିନି ସେ କଣ କରିବ, ସେ ଯୋଉ ଦେଖିଲା ମାନେ ତାର କିଛି ଜେନେରାଲ ତାର କଣ କୌଣସି ରିଆକ୍ସନ ଆସିବନି ସେଇଭଳିଆ। ସେ ନାରୀଟା ସହିତ ବେଶୀ ଜିନା କଥା କହିଛି, ରୋଷେଇ କରିଛି, ଖାଇଛି, ସବୁ ତା ସାଙ୍ଗ ଶାରୀରିକ ବ୍ୟବହାର କରିଛି ନା, ସେଟା ତାର ମନରେ ରହିଛି। ତାକୁ ଯଦି ବିମଳ ସୁଖ ଭକ୍ତି ସୁଖ ନ ମିଳିଗଲା, ସେଗୁଡା ତା ମନ ଭିତରେ ଥିବ, ସେଟା ତା ମନ ଭିତରେ ରହିବ। ଆଉ ସେଥିରେ ମାନବ୍ରସ୍ତ ଧର୍ମ କଡା କରାଗଲା, ଖାଇବା କମେଇବ, ଶୋଇବା କମେଇବ, ସବୁ କିଛି କରିବ ଏବଂ ଭକ୍ତିଟା ବଢେଇବ କେମିତି, ସେଟାକୁ ଭୁଲିବା ପାଇଁ। ସେଥିରେ ସେ କଣ ଲେଖିଲେ ପ୍ରଭୁ, ସେ ଶ୍ଳୋକଟୁ ବାରମ୍ବାର କୁହନ୍ତି ଯୋଗନାଚାର୍ଯ୍ୟଙ୍କ ଶ୍ଳୋକ, ନାରୀଙ୍କର ନାରୀ ସଙ୍ଗମ କଥା ମୋର ମନରେ ଆସିଲା ବେଳକୁ ମୁଖରେ ମୁଁ ଥୁକାର ଦଉଛି ବୋଲି ନିଶୁଛି, ସେଭଳିଆ ଉପସ୍ଥିତି ଆସିବ। ସଂସାର ପ୍ରତି ନିଃସୃତ ନହେ, ସେ ମାର ସବୁବେଳେ ଆମକୁ କୁହନ୍ତି ବାହାହୀନ ଭଲ କରୁଛ ରେ, ଆଉ ମାନବ ଥିଲା ବେଳେ ସବୁ କୁହନ୍ତି ଆମର ସବୁ ଜିନିଷ ମନେ ପଡୁଛି, ସବୁ ଜିନିଷ ଗୁଡା ମନେ ପଡୁଛି। ଆଉ ତମର ତ ମନରେ ସେ କାରଣ ଗ୍ରସ୍ ଏନ୍ଜୟମେଣ୍ଟ ଆମେ ଯାହା କରିବା କଣ କୁହାଯିବ, ତୂଳ ଭାବରେ ଯାହା କରିବା ସୂକ୍ଷ୍ମରେ ସେଟା ମନେ ରହିଛି, ସେଟା ରହିଗଲା ତୁମର। ଆଉ ତୁମେ ଭାବୁଛ କିଛି ଭୁଲି ଯାଇଛ ବୋଲି, କିଛି ଭୁଲିନ, କିଛି ଭୁଲିନ। ଆମିଷ 20 ବର୍ଷ ତଳେ 25 ବର୍ଷ ତଳେ ଆମିଷ ଖାଇଥିଲ, ତୁମେ ଆମିଷ ଗନ୍ଧରା ବାଜିଲା ବେଳକୁ ଦେଖ ତୁମେ ଜୀବାରେ ସେ ଜିନିଷ ଟେଷ୍ଟଟା ଚାଲି ଆସୁଛି। ଆରେ ଏଇଟା ଏମିତିକା ଯିଏ ଆମିଷ ଗନ୍ଧ ଜାଣିନି ତାକୁ ତାକୁ ସେଠି ସେଠି ପୋଡ଼ା ହେଲେ ଆମିଷ ତାକୁ ସେ କହିବ ଏଟା କଣ ଗୋଟେ ବ୍ୟାଡ୍ ଅର୍ଡର ଆସୁଛି। ତୁମେ କହିଦେବ ଏଟା ଶୁଖୁଆ ପୋଡ଼ା ହେଲା, ଏଟା କଙ୍କଡ଼ା ପୋଡ଼ା ହେଲା, ଏଟା ମାଛ ପୋଡ଼ା ହେଲା, ଏଟା କେମିତି ଜାଣୁଛି ସେ ଖାଇଥିଲା କେବେ, ତା ଭାବରେ ରଖିଛି ଇନ୍ଦ୍ରିୟ ଗୁଡା ଏତେ ବଳବା, ଏଇଠି ଦେଖୁନ ଏଇଟା ରଖିଦଉଛି ଆଉ, ତେଣୁ ସେ ଭୁଲିଯିବ କି, ସେଟା ଇନ୍ଦ୍ରିୟଟା ଭୁଲିବନି, ସେ ଯାହା ଯାହା କରିଛୁ ସେଟା ରହିବ। ବିମଳ ସୁଖ ଆମେ ଯୋଉ ପ୍ରଥମ ପଡିଛି ବିମଳ ସୁଖ ଲୁଣ୍ଠନ କରୁଛି କି, ଦେଖ ସେ ଭୋଗିଲା ତା ଭାବନାଟାକୁ ମନ ଭିତରେ ରଖିଲା। ଆମେ କଣ କରୁଛେ ବର୍ତ୍ତମାନ ତାର ଅଭ୍ୟାସକୁ ଭାଙ୍ଗିବା ପାଇଁ ତାକୁ ଆଉ ଗୋଟେ ସୁଖ ଦଉଛେ, ହାୟର ସୁଖ ହେଲେ ସେ ଗ୍ରହଣ କରିବା ପାଇଁ ମନ ଦ୍ଵାରା ସେ ପ୍ରେରିତ ହେଇକି ରାଜି ନାହିଁ, କିନ୍ତୁ ଆମେ ତାକୁ ଭଗବାନଙ୍କ ସେବା କରୁଛେ, ପ୍ରାର୍ଥନା କରୁଛେ, ଭଗବାନଙ୍କୁ ଭରସା କରୁଛେ, ଯେତେବେଳେ ସେଇ ସୁଖଟା ଇନ୍ଦ୍ର ପାଇଯିବ ସେତେବେଳେ ସେ କଣ କରିବ, ତ ହାୟର ଟେଷ୍ଟ ମିଳିଲା ସେ ଛାଡ଼ିଦେବ, ସେଟା ନ ଛାଡ଼ିବେ, ତା ଭାବନାଟା ସବୁବେଳେ କ୍ୟାରି କରି ରଖିଥିବ। ଆଉ ସବୁ ସମର୍ପିଆ ଭଜିବି ତୁମରେ ଏ ଆଶା, ମୁଁ ଭାବିଥିଲି ସବୁ ଛାଡ଼ିଦେଇ ମାନେ ଛାଡ଼ିଦେବି, ବୁଢା ବୟସ ହେଲା ସବୁ ଛାଡ଼ିଦେବି, ପୁଆର ଝିଅର ସବୁ ହେଇଗଲା, ତୁମକୁ ଟିକେ ଭଜନ କରିବି। ଭଜନ କରିବା ମାନେ କଣ, ଏ ଦୁଃଖକୁ ଭୁଲିବି, ଭଜନ ବିବାହ ଏଟା ଗୋଟେ ସଂସାର କଥା ଆମେ କହୁଛେ, କିନ୍ତୁ ସଂସାରଟା ଯାହା ବିବାହଟା ଯାହା ନ ବିବାହ ହବା ବିଷୟ, ଯଦି ଭଗବାନଙ୍କ ପ୍ରତି ତୁମେ ଭକ୍ତିରେ ନ ବଢେଇ ପାରିଲ, ନ ବିବାହ ହେଲେ ବି ଇନ୍ଦ୍ରମାନଙ୍କର ତୃଷ୍ଣାଟା ରହିଗଲ, ତୁମେ ସେଟା ଭୋଗ କରିଣ, ସେମାନେ ଗ୍ରସ୍ କଣ କୁହାଯିବ ସ୍ଥୁଳ ସ୍ଥୁଳ ଭୋଗ କରିଛନ୍ତି, ସୁଖ ଭାବନାଟା ମନ ଭିତରେ ରହିଛି। ତୁମର କଣ ସ୍ଥୁଳ ଭୋଗ କରିନ, ସୁଖ ମନୋଭାବନା ନାହିଁ, କିନ୍ତୁ ଗୋଟେ ତୃଷ୍ଣା ରହିଯାଇଛି। ଇନ୍ଦ୍ରମାନଙ୍କର ତାଙ୍କ ହାର୍ଟ ଟେଷ୍ଟ ଦରକାର, ଆମର ସେ ଜିନିଷଟା ଉଡିବାକୁ ପଡିବ। ଆମର ପଜିଟିଭ କଣ ହେଲା, ବ୍ୟାଡ ଇମ୍ପ୍ରେସନ ମନ ଭିତରେ ରହିପାରିବନି, ଖାଲି ଦେଖିଲେ ଯା ଗୋଟେ ବିକାର ଆସିବ, ଗୋଟେ ସାଧୁର ଗୋଟେ ନାରୀକୁ ଦେଖିଲେ ବିକାର, ତେବେ ସେ ସାଧନ କରୁଛି ସାଧନ ପତ୍ର ଅଛି ସେଇଟା ଉଡେଇବା ପାଇଁ। ମୁଁ ଗୋଟେ ନାରୀକୁ ଦେଖିଲେ ଯୋଉ ବିକାର ଆସୁଛି ମୋର ସେଟା ଯେମିତି ନ ଆସୁ, କିନ୍ତୁ ଯିଏ ନାରୀ ସହିତ ରହିଛି ତାର ଅଲଗା, ତାର ଦୁଇଟା ଜିନିଷ ରହିଲା, ସେ ଗ୍ରସ୍ ଏନ୍ଜୟମେଣ୍ଟ କରିଛି, ସୂକ୍ଷ୍ମ ଭାବରେ ଭୋଗ କରିଛି, ଆଉ ସ୍ଥୁଳ ଭାବନାଟା ମନ ଭିତରେ, ତାକୁ ସେଥିପାଇଁ ଡବଲ କରିବାକୁ ପଡେ, ତା ଘର ଛାଡ଼ିବାକୁ ପଡେ, ବନପସ୍ତିରେ ନେବାକୁ ପଡେ, ପୁରା ଭଗବାନଙ୍କ ସେବାର ନେବାକୁ ସେବାର ରହେ, ସେ ଭାବନା ଗୁଡାକ ଇନ୍ଦ୍ର ଗୁଡା ଲୁଣ୍ଠନକାରୀ ଗୁଡାକ ନା ଦୋଷୀ ଗୁଡାକ, ଆଉ ବିଫଳ ଆଶା ବିଫଳ କରିଦବ ସିଏ, ଆଉ ଭଜନ କରିବାକୁ ଦବନି। ତୁମେ ବୁଢା ହେଇଗଲେ ତୁମର କିଛି କାମ ନଥିଲେ ଭଜନ କରିବାକୁ ମନ ହବନି, ଦେଖୁନ ଯେ ବୟସ୍କ ଲୋକ ବାବା ତୁମେ ତ କିଛି କାମ ନାହିଁ ବସିକି ଜପ କରୁନା, ଭଲ ଲାଗୁନି ରେ, କଣ ଭଲ ଲାଗୁନି, ସମୟ ଅଛି କରିପାରିବେନି, ଇନ୍ଦ୍ରିୟଟା ଅଭ୍ୟାସ ନାହିଁ, ବିମଳ ସୁଖ ତାଙ୍କର ପାଇନାହାନ୍ତି, ସେ ଯୋଉ ଜଡ଼ ସୁଖ ପାଇଛି ସେଟା ସେ ଖୋଜୁଛନ୍ତି, ଆଉ ବଡିଟା ବର୍ତ୍ତମାନ ପରମିଟ କରୁନି ଇନ୍ଦ୍ରିୟକୁ, ଯେ ବଡିଟା କାହିଁ ପରମିଟ କରୁନି, ଏଟା ବୁଢା ହେଇଗଲା ଯାଉନି। ଏବେ ଶୁଣ ପ୍ରଭୁ ଆମି ଗତିହୀନ ଭକତି ବିନୋଦ କହେ, ତବ କୃପା ବିନା ସକଲି ନିରାଶା ଦେହ ମୋରେ ପଦାଶ୍ରା। ଭଗବାନ ଆମ ପାଇଁ ସେ ଗାଈ ଦେଇଯାଇଛନ୍ତି, ଆମ ପାଇଁ ପ୍ରାର୍ଥନା କରିଦେଇଯାଇଛନ୍ତି ଆଉ ମୃତ୍ୟୁ ଠାକୁର। ଏବେ ଶୁଣ ପ୍ରଭୁ ଆମି ଗତିହୀନ ଭକତି, ଗତିହୀନ ହେଇଯିବ ବାବା, ବୟସ ବୁଢା ହେଇଗଲେ ଯେ ଭକ୍ତି ସୁଖ ବିମଳ ସୁଖଟା ତୁମକୁ ମିଳିନି, ଗତିହୀନ ଭଳିଆ ଲାଗିବ, ଆଉ ସାଧୁ ହୁଅ ଗୃହୀ ହୁଅ କିଏ ବି ହୁଅ, ଆତ୍ମାଟା କଣ ହବ, ଦେହଟା ଛାଡ଼ିଦବ ନା, ଆତ୍ମାଟା ଦୁଃଖୀ ହେଇଯିବ, ଆରେ ମୁଁ ଗୋଟେ ଦେହରୁ ଥିଲି, ପୁଣି ଦେହଟା ଛାଡ଼ିଦେଲା, ପୁଣି ଆଉ ଗୋଟେ ଦେହରେ ଯିବାକୁ, ସମ୍ପର୍କ ସ୍ଥାପନ ପାଉନି ନା, ଦୁଃଖୀ ହେଇଯାଉଛି, ଯୋଉ ଦେହଟାକୁ ଛାଡ଼ିଦେଲା ମୋ ଦେହଟା ପଳେଇଗଲା, ପୁଣି ଗୋଟେ ଦେହରେ ପଶିବ କର୍ମାନ ହିସାବରେ, ଗୋଟେ ଗତିହୀନ ଅବସ୍ଥା ଲେଖିଥିଲେ ସିଏ। ଆଉ ଏବେ ଶୁଣ ପ୍ରଭୁ ଆମି ଗତିହୀନ ଭକତି ବିନୋଦ କହ, ତବ କୃପା ବିନା ସକଲି ନିରାଶା ଦେହ ମୋରେ ପଦାଶ୍ରା। ଦାସ ତୁମ କୃପା ବିନା ସବୁ ନିରାଶା, ସବୁ ନିରାଶା, କିଛି ମୋତେ ସୁଖ ମିଳିବନି। ନିବୃତ ବୟସରେ ମୁଁ ପୁରା ଗତିହୀନ ହୋଇଗଲି। ଆଉ ବିମଳ ସୁଖଟା କେବଳ କୃଷ୍ଣ ହିଁ ଦେଇପାରିବେ। ସୁଖ ଭଗବାନ କେମିତି ଦେଇପାରିବେ? ଯେଉଁମାନେ ସୁଖ ପାଇଛନ୍ତି ସେମାନେ ବ୍ୟକ୍ତ କରିଛନ୍ତି। ଯେମିତି ସୁଦାମା ସେ ସୁଖ ପାଇଥିଲେ, ସେ ବ୍ୟକ୍ତ କରିଛନ୍ତି। କେମିତି ଭଗବାନ ତାଙ୍କୁ ବସିକି ଭୋଜନ ଦଉଥିଲେ, କେମିତି ପାଦ ଧୋଇ ଦଉଥିଲେ। ଯେଉଁ ଯେଉଁମାନେ ଭଗବାନ ସହିତ ସମ୍ବନ୍ଧ ରଖି ପ୍ରେମ ପ୍ରୟୋଜନ ପ୍ରେମ ପ୍ରାପ୍ତି ହେଇଛନ୍ତି, ସେମାନେ ଜାଣିଛନ୍ତି ବିମଳ ସୁଖ କଣ। ଆଉ ଜୀବ ଯେହେତୁ ବିମଳ ସୁଖଟା କଣ ଜାଣିନି, ଯୋଉ ଆତ୍ମସୁଖ କଣ ଜାଣିନି, ସେ ଜଳ ସୁଖ ପଚାରି ଥାଉଛି ଆଉ ଧାଇଁ 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 ମରୁଭୂମିରେ ଯେମିତି ଜଳ ଖୋଜି ଖୋଜି ସେ ନିରାଶ ହଉଛି ସେଭଳିଆ। ଆଉ ଏଠି ଗୋପୀମାନେ ଅନୁଲୋପାନନ୍ଦ ମଗ୍ନ ବହିସ୍ତୁ ଅନନ୍ୟ ପ୍ରେକ୍ଷ ପ୍ରୀଡ଼ିତ ଇତି କମଲକ୍ଷଣ ତୁମ ଆହତୟମ ତଥା ହି ଅହି ସୁଧାମୁଖୀ ତୁମ ଯାହି। ବର୍ତ୍ତମାନ ଗୋପୀମାନେ ପରସ୍ପର କହୁଛନ୍ତି, ହେ ସୁଧାମୁଖୀ ତୁମେ ଯାଉନା, ହେ କମଳ ନଇନୀ ତୁମେ ଯାଉନା କୃଷ୍ଣ ପାଖକୁ। ଇଏ ତାକୁ କହୁଛି, ସେ ତାକୁ କହୁଛି, କିନ୍ତୁ ଅନ୍ତରରେ ପ୍ରେମରେ ସବୁ ମଗ୍ନ ହେଇକି ରହିଛନ୍ତି। କାହିଁକି କୃଷ୍ଣ ଏତେ ସୁନ୍ଦର, ଏମିତି କାହିଁକି ମାନେ ଆମକୁ, ଯଦି ତାଙ୍କର କୃଷ୍ଣ ଆମକୁ ପତି ରୂପରେ ଗ୍ରହଣ କରିବାର ନାହିଁ, ଆମେ ଥଟା ପରିହାସ କରିବା କିଛି ଆବଶ୍ୟକ ନାହିଁ, ପଳେଇବା କଥା। ସୁଖ ସାଗର ତାଙ୍କୁ ବୁଡ଼େଇ ଦେଇଛନ୍ତି କୃଷ୍ଣ। ଏବଂ ରବତି ଗୋବିନ୍ଦ ନର୍ମଣା କ୍ଷିପ୍ତ ଚେତସ ଆକଣ୍ଠ ମଗ୍ନ ସୀତ ସୀତୋଦେ ବେପମା ବେପମାନ ସ୍ତମାଶ୍ରବନ। ଶ୍ରୀକୃଷ୍ଣ ବାରମ୍ବାର ଏଭଳି କହିବାକୁ ଲାଗିଲେ ଏବଂ ପରିହାସ ବାକ୍ୟ ଦ୍ୱାରା ବ୍ୟଗ୍ରଚିତ ଗୋପୀଗଣ ଶୀତଳ ଜଳ ମଧ୍ୟରେ ଆକଣ୍ଠ ମଗ୍ନ ଅବସ୍ଥାରେ କମ୍ପି କମ୍ପି ତାହାଙ୍କୁ ନିମ୍ନ ମତେ କହିଲେ। ତେଣୁ ଇଏ ଗୋଟେ ଦିଟା ବଚନଙ୍କୁ ଚକ୍ରବାଦ କହିଲେ, ସୁଖଦେବ କହିଲେ କେମିତି ପରସ୍ପରକୁ ପରିହାସ କରୁଥିଲେ। ନର୍ମ ବଚନ ଗୋପୀ ବି କହୁଥିଲେ, କୃଷ୍ଣ ବି କହୁଥିଲେ। ସୁଖ ଗୋଲକ ବୃନ୍ଦାବନ ଆଉ କିଛି ନାହିଁ, ଏ ଜଗତର ଯୋଉ ଜଡ ସୁଖ ଗୁଡା ରହିଛି ସେ ଖାଇଲା ବେଳେ ଟିକେ ହସଖୁସି ହେବେ ଖାଇଲା ବେଳେ, ତାପରେ ଖାଇସାରିଲେ କଣ ପୁଣି ଖଟିବୁ, ଖଟିଲେ ତ ଖାଇବୁ ଆଉ କଣ, ନ ଖଟିଲେ କୋଉ ପେଟକୁ ମିଳିବ କି। ସେ ଖାଇଲା ବେଳେ ତରକାରୀ କଣ ଆଜି ରୋଷେଇ କରୁଛି ଭଲ ହେଇନି, ସେତେବେଳେ ବି ଗଣ୍ଡଳ ଫଣ୍ଡ ଲାଗିଯିବେ ନା କଣ। ଗୃହସ୍ଥ ଜୀବନ ଯୋଉ ଗଣ୍ଡଳ ହୁଏ କୋଉଥିପାଇଁ, ଏ ଛୋଟ ଛୋଟ କଥା ନା, ଖାଇବାଟା କାହିଁ କେମିତି ହେଲା, ଆଜି ଏଇ ସବଜି କଲୁ ସେତେ ଲାଗିଲା ଆଉ କଣ। ସୁଖ କଣ ଆଉ, ସୁଖ କିଛି, ସୁଖ ଗୋଟେ ହେଲା ମାନନ ପ୍ରଭୁପଦ ଲେଖିଲେ ଆଉ ତୃତୀୟ ସ୍କନ୍ଦର କୃବନ୍ ଦୁଃଖମ ପ୍ରତିକାରମ ସୁଖବତ ମନ୍ୟତେ ଗୃହୀ। ଗୃହୀର ସୁଖ କିଛି ନାହିଁ, କାହାର ବି ସଂସାର ସୁଖ ନାହିଁ। ଏ ଦୁଃଖକୁ ପ୍ରତିକାର କରିବା ହଉଛି ଗୋଟେ ସୁଖ, ଦୁଃଖଟା ଆସୁଛି ତାକୁ ଟିକେ ପ୍ରତିକାର କରିଦିଅ, ଏଇଟା ସୁଖ ଆଉ। ସମସ୍ୟାଟା ହେଲେ ତାକୁ ସମାଧାନ କରିଦିଅ, ସେଇଟା ଟିକେ ସୁଖ। ହଁ ଭାଇ ଯାଉ ଝିଅ ବାହାରଟା ହେଇଗଲା, ହଁ ଏଇଟା ହେଇଗଲା, ଏତିକି ସୁଖ ଆଉ। ପୁଣି ତା ପର୍ଯ୍ୟନ୍ତ ପୁଣି ଆରମ୍ଭ ହେଲା, ସୂର୍ଯ୍ୟ ଉଦୟ ହବ, ଦୁଃଖ ଆରମ୍ଭ ଆଉ କଣ। ତୁମ ଛାଡିବ ନା କଣ, କାଳ କାଳ ପେଶିବ ଆଉ, ଗ୍ରାଇଣ୍ଡର ବ୍ଲେଡ ଭିତରେ ଯଦି ପଶିଛି ବିରି ଚାଉଳ ସେ କୁଆଡେ ଯିବ, ତୁ ପାଣି ଦେଇକି ହଉ ଯୋଉ ବାଟ ହଉ ସେ ଛାଡିବ କି, ସେ ଘୁରେଇବ ନା ଆଉ। ତୁ ଗଙ୍ଗ ଗ୍ରାଇଣ୍ଡର ଡାକୁ ତା ଦେହରେ ପାଣି ଦେଇକି ତାକୁ ସବୁ ପେଶିବାର ଅଛି, କାଳ ସହିତ ପେଶିଦେବ ଛାଡ଼ିଦେବ, ଛାଡିବ କି ସେ, କାହାକୁ ଛାଡିବ। କୃଷ୍ଣ କେତେ ସୁଖ ଦଉଛନ୍ତି, ଏଠି କଥାବାର୍ତ୍ତା ହଉଛନ୍ତି। ଏବଂ ନାନା ପ୍ରକାର ନର୍ମମ ବୃବତୀ ସତୀ ଗୋବିନ୍ଦ ଗାଁ ନର୍ମମ ମଧୁର ବଚନ ମଧୁର ବଚନ ବିନ୍ଦନ୍ତି ତସ୍ମିନ। ଏଠି ଗୋବିନ୍ଦ ଶବ୍ଦ ଚକ୍ରବାଦ ଅର୍ଥ କଲେ, ଗୋବିନ୍ଦ ଶବ୍ଦ କଣ କହିଲେ, ଗାମ ଅର୍ଥାତ ନର୍ମ ମଧୁର ବଚନ ଯିଏ ପ୍ରାପ୍ତ ହେଇଥିଲେ ଗୋବିନ୍ଦ, ସେ ସଂସ୍କୃତରେ କହିଲେ କଣ କହୁଥିଲେ, ଭୋ ଖଞ୍ଜନାକ୍ଷ ଯଦି ଜୁୟମ ନାଗଚ୍ଛତ ଧନାଧିକମ ଚ ବିରଚୟମ ମୟା ସଜ୍ୟତେ ରାତ୍ରବଦ୍ୟ କୃତ ଭାଗ ମାଂ ନିଦ୍ରା ସମ୍ପ୍ରତି ଆୟାତି। କୃଷ୍ଣ କହିଲେ, ଦେଖ ହେ ଖଞ୍ଜନାକ୍ଷୀ, ଯଦି ତୁମେ ଏଠୁ ନ ଯାଉଛ ମୁଁ ଗୋଟେ କାମ କରିବି, ତୁମର ଓହୋ ବିଚାର ତଦା ଏତେ ବାସୋଭି ଶାଖା ନିବଦ୍ଧ ହିନ୍ଦୁଲିକାମ ଉପଧାନାଧିକମ ବିରଚୟା ମୟା ସୟାତେ ରାତ୍ରବଦ୍ୟମ କୃତମ ଜାଗ୍ରତ ମାଂ ନିଦ୍ର ସମ୍ପ୍ରତି ଆୟତେ। କୃଷ୍ଣ କହିଲେ, ଦେଖ ମୁଁ ତୁମକୁ ଯାହା କହୁଛି ସେଟା କର, ଆସିକି ବସ୍ତ୍ରଟା ନେଇଯା, ପରିହାସ କରୁଛନ୍ତି। ଯଦି ନ ନବ ମୁଁ କଣ କରିବି, ମୁଁ ମତେ ନିଦ ଲାଗିଲେ ତୁମର ବସ୍ତ୍ର ଗୁଡା କଣ କରିବି, ସବୁ ତକିଆ କରିବି ଆଉ ହିନ୍ଦୋଳ କରିବି। ହିନ୍ଦୋଳ ମାନେ କଣ, ଏଇ ଝୁଲା ଝୁଲା ନାହିଁ କଣ କୁହ, ଦୋଳି, ତୁମ ବସ୍ତ୍ରକୁ ଦୋଳି କରିବି, ତକିଆ କରିକି ଶୋଇବି, ମତେ ଦୋଷ ଦେବାନି, ସବୁ ତକିଆ କର, ସବୁ ଗୋଡେଇ ଦେବି, ତକିଆ କରିଦେବି ଆଉ ସବୁ ଝୁଲା କରିବି, ଝୁଲା କରି ଶୋଇବି। ଏଇ ସକାଳ ଚାରି ଜଣ ପାଇଁ ଚାରିଟା ଝୁଲା କରିବି, ମୁଁ ଗୋଟେ ଝୁଲା କରିବି, ତକିଆ କରିଦେବୁ, ସେଠି ବୁଝିବ, ମତେ ଆଉ ଦୋଷ ଦେବାନି, ଶୀଘ୍ର ଆସି ତୁମେ ବସ୍ତ୍ର ନିଅ। କୃଷ୍ଣ ଖଞ୍ଜନାକି ତୁମେ ଆସିକି ବସ୍ତ୍ର ନିଅ, କାହାକୁ କହୁଛନ୍ତି, ଗୋପୀମାନଙ୍କୁ। କେବଳ ସୁଖ ଦେବା ପାଇଁ, ତାଙ୍କୁ ସୁଖ ଦେବା ପାଇଁ, କେତେ ଗୋଟେ ଜୀବ ସୁଖୀ ହଉ ବୋଲି, ଗୋଟେ ଜୀବ ମୁଖରେ ହସ ଦେଖିବା ପାଇଁ ଜଣେ ସାଧୁ କେବଳ ଚାହେଁ, ଗୋଟେ ଜୀବ ସୁଖୀ ହଉ, ଆତ୍ମା ସୁଖୀ ଭଗବାନ କେବଳ ଚାହାନ୍ତି, ଆଉ ଜଗତର କେହି ଚାହାନ୍ତିନି, ଜନ୍ମ ଦେଇଥିବା ପିତାମାତା ବି ଚାହାନ୍ତିନି, କେହି ଚାହାନ୍ତିନି ଏ ସଂସାର ତୁମେ ବିମଳ ସୁଖ ପ୍ରାପ୍ତ ହବ, ସେ କେବଳ ଚାହିଁବେ ୟାର ଦେହ ସୁଖ ଟିକେ ଭଲ ମିଳୁଛି ତ ହଁ ଭଲ। ଗୋପୀମାନେ କଣ କହୁଛନ୍ତି, ଭୋ ଗୋପାଳ, ସିଏ କହିଲେ ହେ ଖଞ୍ଜନାକୀ, ଇଏ କହିଲେ ହେ ଗୋପାଳ, ଗୋପୀମାନେ କହୁଛନ୍ତି, ତବ ଗାବ ସ୍ତୃଣଲୋଭେନମ ଗହ୍ୱରମ ପ୍ରବିଷ୍ଟ ସ୍ତତସ୍ତାମ ପ୍ରବର୍ଦ୍ଧାୟତମ ଦ୍ରୁତମିତ ଯାହି। ଦେଖ ତୁମେ ଗାଈ ଛାଡ଼ି ଦେଇକି ଏଠିକି ଆସିଛ, ତୁମେ ଯଦି ଶୀଘ୍ର ନ ଯିବ ହେ ଗୋପାଳ, ତୁମ ଗାଈ ତୃଣ ଲୋଭରେ ପୁରା ଜଙ୍ଗଲ ଭିତରକୁ ପଳେଇବେ, ସେତେବେଳେ ତୁମେ ଗାଈକି ଆଉ ଖୋଜିକି ପାଇବନି, ଶୀଘ୍ର ପଳାଅ। ତେଣୁ ଗୋପୀମାନେ ଚାହୁଁଥିଲେ କେମିତି କୃଷ୍ଣ ପଳାନ୍ତୁ, ନା 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 ନା, ସିଏ ଯେମିତି ପରିହାସ ବାକ୍ୟ କହୁଛନ୍ତି ଇଏ ସେମିତି ପରିହାସ ବାକ୍ୟ କହୁଛନ୍ତି, ପ୍ରତପା କରୁଥିଲେ କୃଷ୍ଣ ପାଇବା ପାଇଁ, କୃଷ୍ଣ ଘଟେଇ ଦେବେ କେମିତି, ଯାଅ ଗହ୍ୱରକୁ ଭିତରକୁ ପଳେଇଯିବେ ତୃଣ ଲୋଭରେ ତୁମର ଗାଈ, ଶୀଘ୍ର ଯାଅ ତାକୁ ଫେରିକି ଆଣ, ନହେଲେ ପାଇବନି ଗାଈକି। କୃଷ୍ଣ କହୁଛନ୍ତି ଭୋ ଭୋ ଗୋପବାଳା, ସିଏ କହିଲେ ଗୋପାଳ, ଇଏ କହିଲେ ଭୋ ହେ ହେ ଗୋପବାଳା, ଦ୍ରୁତ ମିତ୍ୟମ ଗୃହକୃତ୍ୟାର୍ଥମ ବ୍ରଜମ ବ୍ରଜତ ପିତ୍ରାଦି ଗୁରୁଜନାନ ମାମ ଅସମଞ୍ଜସମ ଅଭ୍ୟୁତ। ତୁମେ ଶୀଘ୍ର ହେ ହେ ଗୋପବାଳା ଗଣ, ଶୀଘ୍ର ଘର କାର୍ଯ୍ୟ ପାଇଁ ବ୍ରଜରେ ପଳା ବ୍ରଜକୁ। ତୁମର ବାପା ମା ମାନେ ସବୁବେଳେ ଏଠି କହୁଛନ୍ତି ନା, ତୁମର ଗୁରୁଜନ ମାନେ ଯଦି ଜାଣିବେ ତୁମେ ଏଠି ଅଛ ବୋଲି ତାହେଲେ ଅସୁବିଧାରେ ପଡିବ, ଶୀଘ୍ର ପଳ। କୃଷ୍ଣ କହିଲେ କଣ, ତୁମେ ଆଣ ଶୀଘ୍ର ତୁମ ବସ୍ତ୍ର ନିଅ, ନହେଲେ ମୁଁ ତୁମକୁ କଣ କରିବି, ତକିଆ କରିଦେବି, ନହେଲେ ଦୁଳା କରିକି ମୁଁ ଶୋଇବି, ମତେ ନିଦ ଲାଗିଲାଣି। ସେ କହିଲେ ତୁମେ ତୁମେ ପଳ ଶୀଘ୍ର ଗାଈ ଚରିବା ପାଇଁ, ତୁମ ଗାଈ ସବୁ ପଳେଇଗଲେଣି ବାହାରକୁ, ତୁମେ ଶୀଘ୍ର ପଳ। କୃଷ୍ଣ କହିଲେ ଦେଖ ଗୋପବାଳା, ତୁମେ ଶୀଘ୍ର ବ୍ରଜକୁ ଯାଅ, ଘର କାର୍ଯ୍ୟ ଯାଇ କର, ନହେଲେ ବାପା ମା ଯଦି ଜାଣିବେ ତୁମକୁ ଅସୁବିଧାରେ ପକେଇବେ। ଇଏ କଣ କହୁଛନ୍ତି ଗୋପୀ ମାନେ, ଏସବୁ କେମିତି ଜାଣିଲେ ବିଶ୍ୱନାଥ ଚକର ଠାକୁର? ଭଗବାନ ହଉଛନ୍ତି, ଭଗବାନ ଜଣାନ୍ତି, ଭଗବାନ କେହି ଜାଣନ୍ତି ନା, ଭଗବାନ କଣ କେହି ଜାଣି, ସେଟା ସେ ମନା କରିଦେଲ ନା, ବେଦ ଅହମ୍ ସମ୍ବନ୍ଧିତ ଆଣି ବର୍ତ୍ତମାନ ଆଣିଛ ଅର୍ଜୁନ, ଭବିଷ୍ୟ ଆଣିଛ ଭୂତାଣି, ମା ତୁ ବେଦ ନ କଶ୍ଚନ, ମତେ କେହି ଜାଣନ୍ତି ନା। ବାସ ସ୍ପଷ୍ଟ କରିଦେଲେ ଗୀତାରେ, ମୁଁ ସମସ୍ତଙ୍କର ଭୂତ ଭବିଷ୍ୟତ ବର୍ତ୍ତମାନ ଜାଣେ, କିନ୍ତୁ ମତେ କେହି ଜାଣନ୍ତି ନା, ତାକୁ କେହି ଜାଣିନାହାନ୍ତି। ଯାହାକୁ ଯେତିକି ସିଏ ଜଣେଇଛନ୍ତି ସିଏ ସେତିକି ଜାଣିଛି। ଆମେ କେବେ ଭାବିଛନ୍ତି ଯେ ମୁଁ ସବୁ ଜାଣିଛି, ନା ଆମେ ଜାଣିନା, ଆମକୁ ଯଦି ଭଗବାନ 30% କୃପା କରିଛ ଆମେ 30% ଜାଣିଛୁ, ସେ 30% ଜାଣିଛୁ, ଆମେ 30% ଜାଣିଛୁ। ତୁମେ ତ ଗୋଲକ ବୃନ୍ଦାବନ ଯେ ପ୍ରେମ ପ୍ରାପ୍ତି ସେତେବେଳେ ଜାଣିପାରିବ କୃଷ୍ଣଙ୍କୁ ପୂର୍ଣ୍ଣ ହେବାରେ, ନାଇଁ ତଥାପି ଅଭାବ ରହିବ। କୃଷ୍ଣଙ୍କୁ ପୂର୍ଣ୍ଣ ହେବାର କେବଳ ଜଣେ ଜାଣନ୍ତି, କିଏ? ରାଧା, ସେ କେବଳ ଜାଣେ, ଆଉ କିଏ ଦ୍ୱିତୀୟ? ଆଉ ଦ୍ୱିତୀୟ ଜଗତରେ କିଏ ନାହିଁ, ତାଙ୍କ ସ୍ଥିତି ପୂର୍ଣ୍ଣ ସେ କେବଳ ଜାଣନ୍ତି। ଆଉ ସମସ୍ତେ ସମସ୍ତଙ୍କ ସ୍ତର ହିସାବରେ, ଗୋପୀମାନେ ତାଙ୍କ ସ୍ତର ହିସାବରେ ଜାଣନ୍ତି, ସେ ଜଣାନ୍ତି, ଜାଣନ୍ତି ନାହିଁ, ଜାଣନ୍ତି ଶବ୍ଦ କେବେ ଲଗେଇବନି, ମୁଁ ପାଇବି, ମୁଁ କୃଷ୍ଣଙ୍କୁ ପାଇଯିବି, ମୁଁ କୃଷ୍ଣଙ୍କୁ ଦର୍ଶନ କରିବି, ଇଏ ଠିକ ଶବ୍ଦ ଆମର ନୁହେଁ, ଆଉ ଇଏ ବୈଷ୍ଣବ ପରିଭାଷା ନୁହେଁ। କୃଷ୍ଣ ଦର୍ଶନ ଦାନ କରିବେ, କୃଷ୍ଣ ଦର୍ଶନ ଦେଲେ, ଦର୍ଶନ ଦେବେ, ମୁଁ ଦର୍ଶନ କରିବି ହବନି, ମୁଁ ଜାଣିବି ହବନି, କୃଷ୍ଣ କେବେ ଜଣେଇବି, ଇଏ ଆମର ଦର୍ଶନ। ପିଛା ଚୁଡ଼ କିଏ କହୁଛନ୍ତି ଗୋପୀ ମାନେ? କୃଷ୍ଣ କହିଲେ, କୃଷ୍ଣ ଦ୍ୱାରା କହିଲେ ଭୋ ଗୋପାଳୀ ମାନେ, ତୁମେ ସବୁ ପଳାଅ କୋଉଠିକି, ଘରକୁ ଯାଅ, ପିତା ବାପା ମାତା ମାନେ ବିଡ଼ମ୍ବନ କରିବେ, ଇଏ ସେଠି କହୁଛନ୍ତି। ହେ ଗୋପୀ ମାନେ କହୁଛନ୍ତି, ଭୋ ପିଛା ଚୁଡ଼ ବୟମିତି ମାସମ ବ୍ୟାପମ ଗୃହମ ନ ଯାମ, ଆମେ ବା ଗୋଟେ ବ୍ରତ କରୁଛୁ, ଗୋଟେ ମାସ ପର୍ଯ୍ୟନ୍ତ ଘରକୁ ଆମେ ଯିବୁ ନାହୁଁ। ପୂର୍ବରୁ କଣ କହୁଥିଲେ, ଆମେ ଆଜି ରାତିରେ ଆସିବୁ, ବସ୍ତ୍ରରେ ରଖି ଦେଇଯାଉଛୁ। କୃଷ୍ଣ ଯେମିତି ପରିହାସ କରୁଛନ୍ତି ସେମିତି ପରିହାସ କରୁଛନ୍ତି, ଶୀଘ୍ର ତମ ଘରକୁ ପଳାଅ, ବାପା ମାଙ୍କ କାମ କହିଲେ, ନା ନା ତୁମେ ଗାଈ ଚରିବାକୁ ଯାଅ, ଏ କହିଲେ ଆମେ ମାସେ ପାଇଁ ଘରୁ ପଳେଇ ଆସିଛୁ। ପିତ୍ରାଦି ଗୁରୁଜନ ଆଦେଶ କାତାୟନି ବ୍ରତମ ସାମିପ୍ୟ ମାସମ ଉଦ୍ବାସ ବ୍ରତମ ମାସମ ମାତ୍ର ଉଦ୍ବାସ ବ୍ରତମ କର୍ମ। ଆମେ ଯେମିତି କହୁଛନ୍ତି କୃଷ୍ଣ ସେମିତି କହୁଛନ୍ତି, କୃଷ୍ଣ କହିଲେ ତମ ଗୁରୁଜନ ପାଖକୁ ଯାଅ, ସେଠି କହିଲେ ହେ ଗୋପାଳ ତୁମେ ଗାଈ ଚରିବାକୁ ଯାଅ। ବର୍ତ୍ତମାନ କୃଷ୍ଣ କଣ କହୁଛନ୍ତି, ତୁମେ ବାପା ମାଙ୍କ ପାଖକୁ ଯାଅ, ସେଠି ସେ କହିଲେ ଦେଖ ଆମେ ବାପା ମାଙ୍କ ପାଖରୁ ଗୋଟେ ମାସ ପୁରା କଥା ଦେଇକି ପଳେଇ ଆସିଛୁ, ବାପା ମା ମାନେ ଆମକୁ ଛାଡି ଦେଇଛନ୍ତି, ଗୋଟେ ମାସ ଆମେ କେବଳ ଜଳବାସ କରିବୁ, ଉଦବାସ, ଆମେ ଜଳ ଭିତରେ ଗୋଟେ ମାସ ରହିବୁ, ଆମେ କାତାୟନ ବ୍ରତ କରୁଛୁ, କୃଷ୍ଣ କଣ କହୁଛନ୍ତି, ତୁମେ ଯଦି ଗୋଟେ ମାସ ଜଳବାସ କରିବ ମୁଁ ଗୋଟେ ମାସ ଆକାଶବାସ ବାସ କରିବି। କୃଷ୍ଣ କହୁଛନ୍ତି ସେମିତି କହୁଛନ୍ତି ବହୁତ ତପସ୍ୟୁନ୍ୟ ସେସବୁ ସଖୀ ମନ୍ଦିର ଭାବନା ଏଇ କଣ ତୁମେ ବୁଝିପାରିବ, ଇଏ କେମିତି ଲେଖିଲେ ସବୁ ତୁମେ ସେ ଲେଖିଲେ କଳ୍ପନା କରି ଦେଖିବ ଏଇଭଳି ଲେଖିବ ପାରିବ, ଏ ଲେଖା ଜିନିଷ ନୁହେଁ ସେ ପ୍ରକଟ। ଆଚାର୍ଯ୍ୟ ମାନଙ୍କ ହୃଦୟରେ ପ୍ରେମ ରହିଛି ନା, ସେମାନେ ସେ ଭାବରେ ସବୁବେଳେ ଗୋପୀ ଭାବର ସାମୃତ କଲୋଳ ମଗ୍ନ ମୁହ, ସେ ଯାହା କହୁଥିଲେ ଯାହା ସବୁ ରଚନା କରୁଥିଲେ ସବୁ କିଏ, କୃଷ୍ଣ ଚେତନାରେ ଭାବିତ ହେଇକି ସେ କୃଷ୍ଣ ରଚନା କରୁଥିଲେ। ଏସବୁ ସମାଧି ଭାଷ୍ୟ ଭଳି ସମାଧିରେ ପ୍ରେମ ସ୍ଥିତିରେ ସବୁ ପ୍ରକଟ ହେଇ, ସେଥିପାଇଁ ଆଚାର୍ଯ୍ୟଙ୍କର ବାଣୀ ହଉଛି କେବଳ ଏଇ ବାଣୀ ହିଁ ଆମ ଜୀବନକୁ ପରିବର୍ତ୍ତନ କରିବ। ଆଚାର୍ଯ୍ୟଙ୍କର କଥାରେ ଯଦି ତୁମ ଜୀବନ ପରିବର୍ତ୍ତନ ନ ହେଲା ଆଉ ଆଉ ଆଶା ଭୁଲିଯା, ତୁମେ କଣ ଭକ୍ତି କରିବ, ଭକ୍ତି କଣ କରିକି ତୁମେ ଭଗବାନ ପାଇବ ବୋଲି ଭାବୁଛ। ତାଙ୍କର ସବୁ ସମାଧି ଭାଷ୍ୟ ସବୁ ସମାଧିରେ ପ୍ରେମ ସମାଧିରେ ତାଙ୍କର ସବୁ ଏଇ ବଚନ ସବୁ ଆସିଛି, କହିଲେ ଭୋ ତପସ୍ୟୁନ୍ୟା ତପସ୍ୟୁନ୍ୟ ହେ ତପସ୍ୱିନୀ ଗଣ ଅହମପି ଯୁଷ୍ମ ଦର୍ଶନ ପ୍ରଭାବ ଉଦ୍ଭୁତ ଅଦ୍ଭୁତ ଗୃହବାସମ ବୈରାଗ୍ୟମ ସମ୍ପ୍ରତି ମା ସଂବ୍ୟାପ ଅତ୍ରେବ ନ ଭୁବାସ ବ୍ରତମ ଚିକିତ୍ସାମି। ତୁମେ ଯେମିତି କହୁଛ ବାପା ମାଙ୍କୁ କହିକି ଆସି କାତାୟନ ବ୍ରତ କରିକି ଜଳବାସ ଗୋଟେ ମାସ କରିବ, ମୁଁ ତୁମର ବ୍ରତକୁ ଦେଖିକି ତୁମର ତପସ୍ୟାକୁ ଦେଖି ମୋ ମନରେ ବୈରାଗ୍ୟ ଚାଲିଆଇଲା। କୃଷ୍ଣ କହୁଛି ମୋ ମନରେ ପୁରା ବୈରାଗ୍ୟ ଚାଲିଆଇଲା, ମୁଁ ଆଉ ଘରକୁ ଯିବି ନାହିଁ। ତୁମେ ଯଦି ଛୋଟ ପିଲା କେତେବେଳେ ତପସ୍ୟା କରିପାରୁଛ, ଜଳ ଭିତରେ ଗୋଟେ ମାସ ବାସ କରିବ, ମୁଁ ଗୋଟିଏ ମାସ ବର୍ତ୍ତମାନ କଣ କରିବି, ଯୁଷ୍ମ ଦର୍ଶନ ପ୍ରଭାବମ ଉଦ୍ଭୁତ ଗୃହବାସମ ବୈରାଗ୍ୟମ ସମ୍ପ୍ରତି, ମୋର ଆଉ ଘରେ ରହିବାକୁ ଇଚ୍ଛା ନାହିଁ, ତୁମର ତପସ୍ୟାକୁ ଦେଖି ମୋର ବୈରାଗ୍ୟ ଚାଲିଲା। କୃଷ୍ଣ କହୁଛନ୍ତି ସମ୍ପ୍ରତି ମା ସଂବ୍ୟାପମ ଅତ୍ରେବ ନ ଭୋଗା ଭୋବାସ ବ୍ରତମ ଚିକିତ୍ସାମି, ମୁଁ ବର୍ତ୍ତମାନ କଣ କରିବି, ମୁଁ ବୈରାଗ୍ୟ ହେଇଯାଇଛି ଗୋଟେ ମାସ ରହିବିନି, ତେଣୁ ମୁଁ ଭୂବାସ ଆଉ କରିବିନି, ମାନେ ଭୂମିରେ ବାସ କରିବିନି, ମୁଁ ନଭରେ ବାସ କରିବି, ତାମାନେ କଣ ଆକାଶରେ ରହିବି। ଆକାଶ ମାନେ କଣ ମୋ ଗଛରେ ରହିଲି ଆଉ କଣ, ତୁମର ଏଇ ଯୋଉ ଲୁଗାପଟାକୁ ନେଇକି ତୁମର ଦୋଳି କହିକି ମୋର ରହିବି ଆଉ, ସେ କହିଲେ ଆମେ ଜଳରେ ରହିବି, ଇଏ କହିଲେ ମୁଁ ଆକାଶରେ ରହିବି। ଯଦି ଚ ଅନୁକମ୍ପେଧ୍ୱ ତଦା ୀତୋହବରୁହ୍ୟମ ଯୁଷ୍ମ ସମୁଦବାସମ ବ୍ରତମେବମ କର୍ତ୍ତୁମ ପ୍ରାପ୍ସ୍ୟାମି ନର୍ମଣ ଆକ୍ଷିପ୍ତ ଚେତସ ସଂଜ୍ଞା ତତୋପି ଅଧିକ ଜଳେ ଆକଣ୍ଠମଗ୍ନ ବେପମାନ ଶୀତେନ ଶଙ୍କା ହର୍ଷ ଉତ୍ସୁକା ଆଦି ଭିଶ୍ଚହ। ଚକ୍ରବର୍ତ୍ତ ଲେଖିଲେ ଯଦି ତୁମେ କୃପା କରିବ ତାହେଲେ ମୁଁ ବୃକ୍ଷରୁ ଅବତରଣ କରି ତୁମ ସହିତ ଜଳରେ ବାସ ରୂପ ବ୍ରତ କରି। କୃଷ୍ଣ କହୁଛନ୍ତି ତୁମେ ଯଦି ଜଳବାସ କରିବ ମୁଁ କଣ କରିବି, ମୁଁ ମାସେ ଆକାଶବାସ କରିବି, ଆଉ ଯଦି ତୁମେ କୃପା କରିବ ତାହେଲେ ମୁଁ ଗୋଟେ କାମ କରିବି, ତୁମେ ଯଦି ଜଳବାସ କରୁଛ ମୁଁ ଗଛରୁ ଓହ୍ଲେଇ ତୁମ ସାଙ୍ଗରେ ଗୋଟେ ମାସ ଜଳ ଭିତରେ ରହିବି। ଗୋପୀମାନେ ଆହୁରି ହସିଲା କି ପାଗଳ, ଆମେ ଯାହା କହୁଛୁ ସେ ଓଲଟା କଥା କହୁଛୁ, ଆମେ କହୁଛୁ ଗାଈ ଚରିବାକୁ ଯାଉ ସେ କହୁଛନ୍ତି ତୁମେ ଘରକୁ ଯାଅ, ଇଏ ଇଏ କହିଲେ ଆମେ ଆମ ଘରୁ ପରିବେଶ ନେଇକି ଆସୁଛେ ଜଳ ଭିତରେ ଗୋଟେ ମାସ ରହୁ, ସେ କହିଲେ ମୁଁ ଆକାଶରେ ଗୋଟେ ମାସ ରହିବି। ଆଉ ଗୋଟେ କାମ କରିବି, ତୁମେ ଯଦି ଅନୁମତି ଦେବ ତୁମ ସହିତ ଯାଇକି ତୁମେ ଯେମିତି ଆକଣ୍ଠ ଜଳ ଭିତରେ ମାସ ରହୁଛ ମୁଁ ତୁମ ସାଙ୍ଗରେ ରହିବି ଗୋଟେ ମାସ ହବ କଣ। ଗୋପୀମାନ ହସିଲେ କହିଲେ ଦେଖ କଣ ନଟକ ଟିକେ କାମ କରୁଛି, ଆମେ ଝିଅ ପିଲା ଗୁଡା ଆମେ ଆମେ ମୋର ବ୍ରତ କରୁ, ତୁମର ଜଳ ଭିତରେ କଣ ରହିବା ଦରକାର। ଇଏ ଯୋଉ ହାସ୍ୟ ପରିହାସ ସମ୍ଭାଷଣ ସେ ଶବ୍ଦଟାକୁ ସବୁବେଳେ ମନେ ରଖିବାକୁ ପଡିବ। ଇଏ ଗୋଲକ ବୃନ୍ଦାବନ ଧର୍ମ, ଏଠି କାମ ନାହିଁ, କାମରେ କଣ, କାମରେ ଅନ୍ତରେ କାମ ବାସନାଟା ରୁହେ, ଜୀବର ସୁଖ ଯୋଉ ହସ ସେମିତି ନାହିଁ। ଗୋଟେ ଛୁଆଟା ହସୁଛି ଦେଖିଛ ନା ନାହିଁ, ଛୁଆଟା ହସିବ କେମିତି ହସୁଛି, କେଉଁଠି ଛୁଆଟା ଛୁଆର କେଉଁଠି ହାତ ମାରିଲେ ପୁରା କିରିକିଲି ହେଇ ହସେ, ତା କମରକୁ ହାତ ମାରିବ, ତା କମରକୁ କେମିତି ହାତ ମାରିବ, ତା କାଖକୁ କେମିତି ହାତ ମାରିବ, ସେ ହସିବ କେମିତି, ଦେଖିଛ ହସିବ କେମିତି, ସେ ଏମିତି ହସି କାହିଁ, ଆଜିକାଲି ଛୁଆକୁ ମୁଁ ଦେଖୁନି ସେମିତି ହସିବାର, କି ଛୁଆଗୁଡା ହିଁ ବଦଳି ଗଲେଣି କଣ କି ମୁଁ ଜାଣିପାରୁନି, ଛୋଟ ପିଲାଗୁଡା ହସିବ ହସିବ ମାନେ ପୁରା ଗଡିବ ପୁରା ହସିକି ନା କଣ ମିନ ପ୍ରଭୁ ଗଡିବ ହସିକି, ଆଉ ତାଙ୍କ କମରେ ହାତ ମାରିବ ସିଏ ହସିବେ ଖିଲିକିଲି ଖିଲିକିଲି ଖିଲିକି ହସିବେ, ଦେଖିବ ତୁମେ କୋଉ ଗୋଟେ ବଡ ବଡ ପୁଅ ଝିଅ ହାତରେ କମରେ ହାତ ମାରି ସେ ହସିବ ସେମିତି କେମିତିକା ହସିବ, କିନ୍ତୁ ସେ ହସୁଛି ଦେଖୁନ ତା ହସ କେମିତି, ଇଏ ହସ କେମିତି, ଏଟା କାମଟା ଅଛି ହବନି କେବେ, କୋଉଠି ହସିବ, ଆତ୍ମସୁଖଟାକୁ ଲୁଣ୍ଠନ କରି ନଉଛି କିଏ, ଇନ୍ଦ୍ରିୟ ମାନେ ନେଇଗଲେ ଆଉ ବିମଳ ସୁଖ ତୁମେ ଲୁଣ୍ଠନ କରି ନେଇଯାଉଛନ୍ତି, ସେ ଆଉ ତୁମେ ବୁଝିପାରୁନ, ଆଉ ଇଏ ହବ ସୁଖ 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 ଛୁଆଙ୍କ ତରେ ଦେଖିବ, ଛୁଆମାନେ ସବୁ ସୁଖୀ ଦୌଡ଼ା ଦୌଡ଼ି ହଉଥିବେ, ସେ ସବୁ ଆଗରୁ ସବୁ ଛୁଆ ଥିଲେ ତାଙ୍କର ସବୁ ବେକର ସବୁ କୁମ୍ଭ ଭଳିଆ ହେଇଯାଇଥିବ, କଣ ଏଇ ଯୋଉ ଗାର ଗାର ସବୁ ପଡିଥିବ, ମାନେ ଗୋଟେ ମୋଟା ପିଲା ଛୁଆ ସବୁ ତାଙ୍କର ସବୁ ଘଣ୍ଟି ବାନ୍ଧିଥିବେ ଯେ କଣ ସୂତା ବାନ୍ଧିଥିବେ ତୁଟୁଥିବେ ଛୁଆ ତା ଧରିକି ଏମିତି ଫୋପାଡ଼ନ୍ତିନି ଛୁଆଟି ବେଳେ ମୁହଁ ମନ ପଡ଼ିନି ଛୁଆ ସବୁ ଖେଳେଇଛି ଏମିତି ଏତେ ଫୋପାଡ଼ି ତ ସିଏ ସିଏ ହସିବେ ଖିଲି 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 ହସିବେ ତୁମେ ହସିଲ ଦେଖିବା ବୁଢା ବସିରେ ତୁମେ ତୁମର ବୟସ ହେଇଗଲାଣି ହସ ତୁମେ ସେମିତି ହସା ହବ ହସିବ ତୁମ ହସଟା ବିଷ ଲାଗିବ ବୁଢା ଲୋକମାନଙ୍କୁ ହସଟା ବିଷ ଲାଗେ ନା ଆଉ ତା କଣ ତା ଦେଖାଉଛୁ ଛୁଆମାନେ କହନ୍ତିନି ତାକୁ ବିରକ୍ତ ହୁଅନ୍ତି କାହିଁକି ବିରକ୍ତ ହୁଅନ୍ତି ତାକୁ ସୁଖ କିଛି ମିଳୁନି ଆଉ ଅଲଗା ଗୋଟେ ହସିବ ସିଏ ଶୋଇପାରିବ ତାକୁ କିଛି ସୁଖ ନାହିଁ ସେ ବୁଢା ରାଗିବ ଖାଲି ଆଉ ସେଗୁଡା ଆଉ ସୁଖ କିଛି ନାହିଁ ବିମଳ ସୁଖକୁ ପୁରା ହରଣ କରି ନେଇଯାଉଛନ୍ତି କିଏ ଇନ୍ଦ୍ରିୟମାନେ ଦେଖ ଭଗବାନ କେମିତି ସୁଖ ଦଉଛନ୍ତି ଗୋଲକ ବୃନ୍ଦାବନ ଏଇଭଳି କୃଷ୍ଣ କୃଷ୍ଣଙ୍କର ଏଇଥିପାଇଁ ଗୋଟେ ଜୀବ ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତେ ପ୍ରାର୍ଥନାରେ ଆମେ ଗାଉଛେ କଣ କରୁଣା ତାଙ୍କ କରୁଣା କଣ ବିଚାର ତୁମେ କରିବ ତାଙ୍କ କରୁଣା ସବୁଠୁ ବଡ କରୁଣା ହେଲା ସେ ତୁମ ଆନନ୍ଦ ସାଗରରେ ଡୁବେଇ ଦେବେ ଜୀବର ମୁଖରେ ଅନ୍ତରରେ ଏତେ ଆନନ୍ଦ ଦେବେ ସେ ଆନନ୍ଦରେ ମଗ୍ନ ହେଇକି ସେ ସଂସାର ପାର ହେଇକି ପଳେଇବ ଆଉ ସଂସାରରେ କଣ ସୁଖ ଗୋଟେ ଅଛି ନା କଣ କିଛି ନାହିଁ ଏଟା ଗୋଟେ ମାନନ କଲି ଦୁଃଖୀ ଦୁଃଖ ଦୁଃଖୀ ବୋଲି ମାନନ କରି ନଉଛି ମାନନ କଣ ସେ ଭାବୁଛି ମନଟା କହିଦେଲା ମୁଁ ଦୁଃଖୀ ଗଲା ମନଟା କହିଦେଲା ମୁଁ ସୁଖୀ ଏଇଟା ଗୋଟେ କଣ ମନର ମାନନ ଆଉ ସୁଖ କିଛି ନାହିଁ ସୁଖ କିଛି ନାହିଁ ସେଇ ସିଏ ସିଏ ଆଜି କହୁଛି ସୁଖୀ କାଲି କହିବେ ଦୁଃଖୀ ଗୋଟେ ମାନନ ଗୋଟେ ସୁଖ ଗୋଟେ ଗୋଟେ ମାନନ ହଁ ମୁଁ ସୁଖୀ ମୋର କୋଟି ଟଙ୍କା ଅଛି ମୋର ଭଲ ଘର ଅଛି ସେଇ ଦୁଃଖ ଦୁଃଖର କାହାଣୀ ଯୋଉ ଗୁଡାକ କେହି କହି କୁହନ୍ତିନି ଆଉ ଛୋଟ ବେଳେ ମୁଁ ଶୁଣିଛି ମୋର ଗାଁରୁ ଆଉ ବଡ ଘରେ ବଡ ଘୁମର କଥା ସଜାଣିଲୁ କାନ ଡେରିଥା ବଡ ଘର ଗରିବ ଲୋକ କଣ ହବ ସେମାନେ ସବୁ ଭଲ ବଡ ଘର ଲୋକ ଭଲରେ ଗୋଟେ ସୁଖରେ ଅଛନ୍ତି ଶୁଣିଛ ନା ନାଇଁ କଥା କଣ କୁହନ୍ତି କାହିଁ କୁହନ୍ତି ଗରିବ ଲୋକଟା କୁହନ୍ତି ଏ ସିଏ ଧନୀ ଘର ଚାକିରି କରୁଛି ଭଲ ଗୋଟେ ତାର ଆସିଛି ସିଏ ଭଲ ଟଙ୍କା ପଇସା ରୋଜଗାର କରୁଛି ତା ପୁଲ ସିଏ କୁହନ୍ତି ଆରେ ବଡ ଘରେ ବଡ ଘୁମର କଥା ଘୁମର କଥା କଣ ସେ କଥା ଫିଟେଇ ହବନି ଘୁମର କଥା ଯୋଉଟା ତାଙ୍କ ଭିତରେ ଭିତରେ ହଉ ସେ ବାହାର କହିବେ ଇଏ କଣ ଏଇ ଗରିବ ଲୋକ କଳିକ ଯା ଲାଗିଲେ ଇଏ ଝାଡୁ ଉଠେଇବ ସ୍ତ୍ରୀ ଝାଡୁ ଉଠିଲା ବେଳକୁ ସ୍ୱାମୀ ଠେଙ୍ଗା ଉଠେଇବ ତା ବାହାରେ ଦେଖା ହବ ଏଇଟା ହୁଅନ୍ତିନି ଗରିବ ଲୋକଟା ସେ କହୁଛି ସେ ଯାହା ହାତରେ ପଡିବ ସ୍ୱାମୀ ଦୌଡ଼ିକି ଆସିବ ଇଏ ଆଇଲୁ ଦେଖିବା ମୋର ଝାଡୁ ହଉଛି ଗରିବ ଲୋକଟା ସେ ତାକୁ ଝାଡୁ ଦେଖୁଥିବ ଆରେ ତାଙ୍କ ଦୁଃଖ ଗୁଡା ତାଙ୍କ କଳିକୁ ଯିବା ଗୁଡା ପଦାରେ ପଡିଯାଉଛି ତାଙ୍କର ଯେତେବେଳେ ଗରିବ ଲୋକର କଳିକ ଯା କୋଉଠି ଦାଣ୍ଡରେ ନା ଆଉ ଇଏ ବଡ ଘର ଲୋକଙ୍କର ଭିତରେ ନାହିଁ ପୁରା ରୁମ୍ରେ କବାଟ ବନ୍ଦ କରିଦେଇ ଚାଲିବ ତାଙ୍କର ଘୁମର କଥା ସେ କାହା କେହି କାହାକୁ କହିବନି ତୁ ଜାଣିପାରିବନି ଆଉ ସ୍ୱାମୀ କଣ କହିଲା ସ୍ତ୍ରୀ କି ସ୍ତ୍ରୀ କଲେ ଗଲା କଣ ସ୍ୱାମୀ କି ସେ ବୁଢା ବୁଢୀ କଣ କଜିଆ ଲାଗିଲା ଭିତରେ ଭିତରେ ତାଙ୍କ ବଡ ଘର ଲୋକ ଆଉ ଚାକର ଜାଣିଲେ ଅଲଗା ପୁଅ ଜାଣିଲେ ଅଲଗା ଦୁଃଖୀ କିଏ ସୁଖୀ ଆରେ ଭାଇ ତୁମର ଇନ୍ଦ୍ରିୟ ଅଛି ତୁମେ ସୁଖୀ କରିବାକୁ କେବେ ସେ ଦବନି ଦସ୍ୟୁ କେବେ ସୁଖୀ କରିବାକୁ କାହାକୁ ଦଉଛି ଲୁଣ୍ଠନକାରୀ ସିଏ ସବୁ ତୁମ ସୁଖକୁ ନେଇ ଚାଲିବ କେବଳ ସେ ଇନ୍ଦ୍ରିୟ ମାନେ ଯଦି ହୃଷିକେଶଙ୍କ ସେବାରେ ଲାଗିଗଲେ ସେଥିପାଇଁ ସେ ଲେଖିଦେଲେ ଗୋଟିଏ ପଦ ଲେଖିଦେଲେ ହୃଷିକେଣ ହୃଷିକେଶ ସେ ମାନ ଭକ୍ତି ଉଚ୍ଚତେ ଗୋଟିଏ ପଦରେ ଛିଡ଼େଇ ଦେଲେ ପୁରା ସେ ଇନ୍ଦ୍ରିୟ ଗୁଡିକ ଯଦି ଲଗେଇ ଦିଅ କୃଷ୍ଣଙ୍କ ସେବାରେ ଗୁରୁଙ୍କ ସେବାରେ ଗୁରୁକୃଷ୍ଣଙ୍କ ସେବାରେ ଯଦି ସେ ଇନ୍ଦ୍ରିୟ ମାନେ ଚିନ୍ମୟତା ପ୍ରାପ୍ତ ହେଇଗଲେ ସେ ବିମଳ ସୁଖ ଏଇ କୃପାଟା ଆସି କଣ କରିବେ ଇନ୍ଦ୍ରିୟ ମାନଙ୍କୁ ସବୁ ଚିନ୍ମୟ ସୁଖ ପୁରା ଆନନ୍ଦ ମିଳିବ ମାନେ ତୁଳସୀଙ୍କୁ ଦେଖି ବିଗ୍ରହଙ୍କୁ ଦେଖି ଯେତିକି ଆନନ୍ଦ ମିଳୁଛି ସଂସାର ପିଲା ଛୁଆଙ୍କୁ ଦେଖି ସେତିକି ଆନନ୍ଦ ମିଳିବ ଭଗବାନଙ୍କ ଭୋଗକୁ ଦେଖିକି ଭଗବାନଙ୍କ ପାଇଁ ଭଲ ରୋଷେଇ ହେଇଛି ଭଗବାନ ଭଲ ପୋଷାକ ଭଲ ଭଲ ରହିଛନ୍ତି ସେତିକି ଦେଖି ଖୁସି ଲାଗେ ପିଲା ଛୁଆ ସଂସାର କରି ତୁମେ ସେତିକି ସୁଖ ପାଇବାରେ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଲାଗୁଛି କେବେ ଦୁଃଖ ହବନି ଇନ୍ଦ୍ରିୟ ଚିନ୍ମୟ ତାଙ୍କୁ ଚିନ୍ମୟ ପ୍ରାପ୍ତ ହେଇଗଲା ନା ସେଇଟା ଆମର ଦରକାର ବିମଳ ସୁଖଟା ଦରକାର ସେଇଟା କୃଷ୍ଣ ହିଁ ଦେଇପାରିବେ ଏ ଗୋପୀମାନଙ୍କୁ ଦଉଛନ୍ତି ଆଉ କାହାକୁ ଦିଅନ୍ତି ଏଇ ବ୍ରତ କର୍ଷିତା ଜଣେ ବ୍ରତ ପରାୟଣ ଦୃଢ ବ୍ରତ ସବୁ କୃଷ୍ଣଙ୍କ ସହିତ କେବଳ ସମ୍ବନ୍ଧ ରଖିବା ପାଇଁ ଚାହାନ୍ତି ସେମାନଙ୍କୁ କୃଷ୍ଣ କେବଳ ଦିଅନ୍ତି ଅନ୍ୟମାନେ କାହିଁକି ଦେବେ ସେ ତ ଚାହୁଁନାହାନ୍ତି କୃଷ୍ଣଙ୍କ ପ୍ରତି ରୂପରେ ପାଇବା ପାଇଁ ଇନ୍ଦ୍ର କେବେ ଚିନ୍ମତ ହେଇପାରିବେନି ହରେ କୃଷ୍ଣ ଜୟ ଗ୍ରନ୍ଥ ଶ୍ରୀମଦ ଭାଗବତ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୋ ଉତ୍ତମାନନ୍ଦ।